श्रीमद्भागवतम दशम स्कंद छप्पन अध्याय श्लोक 34। निशम्या देवकी देवी रुक्मिण्या नकदुन्धुभिः सुहृदो ज्ञातयो शोचन् विराकृष्णमनिर्गतम् निशम्या देवकी देवी रुक्मिण्या नकदुन्दवे सुहृदो ज्ञातयो शोचन् विराकृष्णमनिर्गतम् निशम्या देवकी देवी रुक्मिण्या नकदुन्दवेचन् शोधो ज्ञातयो शोचन् विराकृष्णमनिर्गतम् निशम्या देवकी देवी रुक्मिण्या नकदुन्दवे शोधव्यान्तयो शोचन् विराकृष्णो निर्गतम् जेतबड़े देवकी रुक्मिणी देवी वसुदेव एवं श्री भगवान को अन्य आत्मीय और बंधुगण सुनिले जैसे गुंफा मध्य बाहरी नहांती जेतबड़े से मैंने समस्ते शोक करने को लगे तेनाली बर्तमान दरका को चल जावा सेठ जोड़ा चल सी भगवान जोड़ाटी श्रवण करवा तेणु ये जो भगवान आसते दरकवासी मान सहित सब जो मणि विषय जना पड़ा प्रकृत ये कौन कृष्ण हरण करनी तथा भगवान से गुंफा भितर प्रवेश कले द्वारकावासी मैंने से रे 28 दिन धरी युद्ध चलला किंतु एम 12 दिन पर फेरी आसले फेरी आसिक पूर्व श्लोक जो आम कहले से कथा आलोचना होता अदृष्ट अदृष्टा निर्गम सौरे प्रविष्ट विड़म जना प्रतीक्ष द्वादशाहानि दुखिता स्वपुर जजो से निज घर को आसले स्वपुर कहला गत काली आम आलोचना करते तेणु से आसिले समस्त बुद्धि खबर पाइले भाव कृष्ण आसुना ता भितर रही जाइंट कौन है कौन ना कि जनापड़ना तेणु कौन करे तेणु निशम्य देवकी देवी ये कथा समस्त शुणला विशेष भाव देवकी ये कष्ट स्वीकार करे बहुत ठू आरंभ करये जो वसुदेव बहुत करते ठूँ हत्या करने उद्यम चलता जोबले कंस जोबले वसुदेव और दिवकी बहुत होता दशम स्कंद प्रथम अध्याय वर्णना कर सही समय रे आकाशवाणी है अश्यास्तु अष्टम गर्भ हंता जहाँ भस्य बुद्ध आर मूर्ख तु जहाँ को बहन करुचु ताकर अष्टम गर्भ तो हत्या कर एक शुणी एत जो स्नेह था ये भल पाते भी को सांगे सांगे हत्या करने उद्यत हो गए ये असुर प्रकृति लोक मान स्वभाव चेटा असुमया हत शत्रु हनिशेचा बरा नभी ईश्वर हम हम भोगी शुद्ध हम बलवान सुखी ये मोर शत्रु मुझे हत्या करी यही भाव असुर स्वभाव रही प्रकाश पाइला तेणु वसुदेव बहुत प्रकार नीति प्रयोग करूजा सुझा करते ज्ञान देले ज्ञान बसला ना वसुदेव कहले मृत्यु जन्म पतांग वीरम देहीन सह जायते अद्यवा अब्द शतांत मृत्यु वही प्राणीनाम ध्रुव ଜ୍ଞାନ ଦେଲେ କିଏ ଚିନ୍ତା କରୁଛନ୍ତି ବର୍ତ୍ତମାନ ସମୟରେ ଯେଉଁ ଆସିଯାଇଛି କରୋନା ପାଇଁକି ସମସ୍ତେ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି, ଆଉ ଏଥିରୁ ମୁକ୍ତ ହେଇଗଲେ ମୁଁ ଦେଖୁଥିଲି ଗୋଟେ ଗୋଟେ ମଝି ମଝିରେ ଆସୁଛି ତୁ ନେଇଗଲେ ଭ୍ୟାକ୍ସିନ୍ ନେଇଗଲେ କହିକି ବହୁତ ଆନନ୍ଦରେ ଇଏ କରୁଛନ୍ତି, ଭ୍ୟାକ୍ସିନ୍ ନେଇଗଲେ କ'ଣ ମୃତ୍ୟୁରୁ ରକ୍ଷା ପାଇଗଲେ, କରୋନା ଦ୍ୱାରା ମୃତ୍ୟୁ ନହେଲେ ଆଉ କୌଣସି ଦ୍ୱାରା ମୃତ୍ୟୁ ହେବ, ମୃତ୍ୟୁ ବା ପ୍ରାଣୀ ନା ଧ୍ରୁବ ଯାହା ତ ସେଇ ଧ୍ରୁବ ମୃତ୍ୟୁ, ତେଣୁ ଜନ୍ମ ହେଉଛି ମାନେ ତାର ମୃତ୍ୟୁ ନିଶ୍ଚିନ୍ତ, ଏ କଥା ଭଗବାନ କହିଲେ ଭଗବତ ଗୀତାରେ ଅର୍ଜୁନଙ୍କୁ କହିଲେ ଏବଂ ତାଙ୍କର ପିତା କଂସକୁ କହିଲେ ସେ କଥା, ମୃତ୍ୟୁ ଜନ୍ମ ତାଙ୍କ ବୀର, ଯଦିଓ ସେ ଗୋଟେ ଭୀରୁ ଭଳି କାର୍ଯ୍ୟ କରୁଛନ୍ତି କିନ୍ତୁ ତାଙ୍କୁ କ'ଣ ପ୍ରଶଂସା କରି କହୁଛନ୍ତି ବୀର, ତୁମେ ବହୁତ ବହୁତ ବଡ଼ ବୀର, ତୁମେ କ'ଣ ସ୍ତ୍ରୀ ଲୋକକୁ ହତ୍ୟା କରିବ, ଇଏ ପୁଣି ତୁମର ଭଉଣୀ, ଇଏ ପୁଣି ଆଜିର ବିବାହ ତିଥିରେ ଏଇଟା କରିବ, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା, ଜଣେ ଜନ୍ମ ପାଇଛି ମାନେ ମୃତ୍ୟୁ ତାର ନିଶ୍ଚିନ୍ତ, ମୃତ୍ୟୁ ଜନ୍ମ ତାଙ୍କ ବୀର, ତେଣୁ ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଇଂରାଜୀରେ ଯେଉଁ କଥା ଅଛି ଏଇଟା ବହୁତ ସୁନ୍ଦର କଥା, ହାଉ ଓଲ୍ଡ ଆର୍ ୟୁ, ତୁମେ କେତେ ପୁରୁଣା, ହାଉ ଓଲ୍ଡ ଆର୍ ୟୁ, ଜନ୍ମ ହେଇଗଲା ମାନେ ଆସିଗଲା ମୃତ୍ୟୁ ନିକଟ ଆସିଗଲା, ଜନ୍ମ ମାନେ ଯାହା ତ ସେଇ ଧ୍ରୁବ ମୃତ୍ୟୁ, ଜନ୍ମ ହେଲା ମାନେ ମୃତ୍ୟୁ ଆସିଗଲା ଆସିଗଲା, ଟୁ ସାଇଡ୍ସ ଅଫ୍ କଏନ୍, ଗୋଟିଏ ମୁଦ୍ରାର ଦୁଇ ପଟ ରହିଛି, ଜନ୍ମ ହେଉଛି ମାନେ ମୃତ୍ୟୁ ହେବ, ତେଣୁ ଏହିଭଳି ଭାବରେ ଯେଉଁ ରହିଛି ବହୁତ ପ୍ରକାର କହିଲା ପରେ ଯେତେବେଳେ ପ୍ରତିଶ୍ରୁତି ଆନଙ୍କ ଦୁନ୍ଦୁବି ଏଇଠି ଶବ୍ଦ ରହିଛି, ସେଠି ମଧ୍ୟ ସେଇ ଶବ୍ଦ ରହିଥିଲା, ସେ ବସୁଦେବଙ୍କର ଗୋଟିଏ ନାମ ହେଉଛି ଆନଙ୍କ ଦୁନ୍ଦୁବି, ଯେତେବେଳେ ବସୁଦେବ ଜାତ ହେଇଥିଲେ ଦେବତାମାନେ ଆକାଶରେ ଦୁନ୍ଦୁବି ନାଦ କରିଥିଲେ, ତେଣୁ ବସୁଦେବଙ୍କର ବସୁଦେବ ପ୍ରଖ୍ୟାତ ଥିଲେ ଆନଙ୍କ ଦୁନ୍ଦୁବି, ଏ କଂସ ମଧ୍ୟ ଜାଣିଥିଲେ ସେ କଥା ଆନଙ୍କ ଦୁନ୍ଦୁବି, ତେଣୁ ସିଏ ଯେତେବେଳେ ପ୍ରତିଜ୍ଞା କଲେ ନୈଶ୍ୟାସ୍ତେ ଭୟଂ ସୌମ୍ୟଂ ଯଦ୍ବିଷା ଆଶ୍ରୟବା ପୁତ୍ରାନ୍ତେ ସମପେ ସେ ଯଥେଷ୍ଟେ ଭୟଂ ଉତ୍ଥିତମ୍, କ'ଣ ନୈଶ୍ୟାସ୍ତେ ଭୟଂ ସୌମ୍ୟଂ, ହେ ସୌମ୍ୟ ଏତେ ରୁଦ୍ର ଭଳି କାର୍ଯ୍ୟ କରୁଛନ୍ତି ତାଙ୍କୁ ସମ୍ବୋଧନ କରୁ ସୌମ୍ୟ, ବହୁତ ତୁମେ ଶାନ୍ତ ଶାନ୍ତ ସ୍ୱଭାବର ତୁମେ ସୌମ୍ୟ, ଯେମିତି ଚନ୍ଦ୍ର ଯେମିତି ଶାନ୍ତ ସେଇଭଳି ଭାବରେ ଶୀତଳ, ତୁମେ ସେଇଭଳି ଭାବରେ କିଛି ଭୟ କରିବାର ଦରକାର ନାହିଁ, ନହି ଅସ୍ୟାସ୍ତେ ଭୟଂ ସୌମ୍ୟ ଯଦ୍ବିଷା ଆଶ୍ରୟ ବାକ୍, ତୁମେ ଯେଉଁ ଆକାଶବାଣୀ ଶୁଣିଲ ସେଥିପାଇଁ କୌଣସି ଭୟ କରିବାର ଦରକାର ନାହିଁ, ନା କେମିତି ନା ପୁତ୍ରାନ୍ତେ ସମପେଶ୍ୟ ସେ ସମସ୍ତ ପୁତ୍ରକୁ ମୁଁ ପ୍ରଦାନ କରିବି ଯଥେଷ୍ଟେ ଭୟ ମୃତ୍ୟୁ ତୁମ ଯାହାଙ୍କଠାରୁ ତୁମର ଭୟ ଆସିଛି, କିନ୍ତୁ କଂସଙ୍କର ଅଷ୍ଟମ ଗର୍ଭ ଅଷ୍ଟମ ପୁତ୍ର ବୋଲି କୁହାଗଲା ନାହିଁ କି କନ୍ୟା ବୋଲି କୁହାଗଲା ନାହିଁ, ଗର୍ଭ ବୋଲି କୁହାଗଲା, ତାଙ୍କର ଭୟ ଆସୁଥିଲା ଅଷ୍ଟମ ଗର୍ଭରେ, କିନ୍ତୁ ବସୁଦେବ ଯେଉଁ କହିଲେ ସରସ୍ୱତୀ ଦେବୀ ସେକୁ ଏଇଭଳି ଭାବେ ବ୍ୟବସ୍ଥା କଲେ, କଂସ ଚିନ୍ତା କଲା ଯାହା ପ୍ରତି ମୋର ଭୟ ରହିଛି ସେସବୁ ପ୍ରଦାନ କରିବେ, କିନ୍ତୁ ବସୁଦେବଙ୍କର କଥା ହେଉଛି ଏଇଭଳି ଭାବ ଯଥେଷ୍ଟ ଅଭୟ ମୃତ୍ୟୁ ତୁମେ ଯାହାଙ୍କ ପାଖରୁ ତୁମର ଭୟ ନାହିଁ ମୁଁ ସେମାନଙ୍କୁ ପ୍ରଦାନ କରିବି, ତା'ର ଅର୍ଥ ହେଉଛି ଏଇଟା, ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଆନକ ଦୁନ୍ଦୁବି ପ୍ରସିଦ୍ଧ ଥିଲେ, ସେ ଆନକ ଦୁନ୍ଦୁବି ଜନ୍ମରୁ ଦେବତାମାନେ ଦୁନ୍ଦୁବି ନାଦ କରିଥିଲେ, କେତେ ଉନ୍ନତ ସ୍ତରର ସେ ବ୍ୟକ୍ତି ଦେଖନ୍ତୁ, ତେଣୁ କଂସ ମଧ୍ୟ କଂସ ଭଳି ନିଷ୍ଠୁର ସ୍ୱଭାବର ବ୍ୟକ୍ତି ମଧ୍ୟ ସେ କଥାରେ ବିଶ୍ୱାସ କରିକି ତାଙ୍କୁ ଛାଡ଼ି ଦେଇକି ଆସିଲା, ସେବେଠୁ ଦେବକୀ ମନ ଦୁଃଖରେ ରହିଛନ୍ତି ସେବେଠୁ, ତେଣୁ ଏଇ ଯେଉଁ ମୋର ଅଷ୍ଟମ ଗର୍ଭ ଆସିବ ଇଏ ହତ୍ୟା କରିବ କଂସକୁ ହତ୍ୟା କରିବ ଏଇଟା ଚିନ୍ତା କଲେ ମନ ଖୁସି ହେଉଥିବ, କିନ୍ତୁ କଂସ ଯେ ହତ୍ୟା କରିବ କାରଣ ବସୁଦେବ ତାଙ୍କର ସ୍ୱାମୀ ପ୍ରତିଜ୍ଞା କରିଦେଇଥିଲେ ଯେତେ ପୁତ୍ର ଯାହା ହେବ ସମସ୍ତଙ୍କୁ ମୁଁ ପ୍ରଦାନ କରିବି ତୁମକୁ, ଏଇଭଳି ଭାବରେ ଯେତେବେଳେ ପ୍ରତିଜ୍ଞା କରିଥିଲେ ଦେବକୀ ସେଇଭଳି ଭାବରେ ମନ ଦୁଃଖରେ ରହିଛନ୍ତି, ପୁତ୍ର ସନ୍ତାନ ଯେଉଁ ହେବ କ'ଣ ଆନନ୍ଦିତ ହେବେ, ଆନନ୍ଦିତ ଆନନ୍ଦ ହୋଇପାରୁନାହିଁ କାହିଁକିନା ସେ ପୁତ୍ର ସମର୍ପଣ କରାଯିବ କଂସକୁ, ତେଣୁ ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ବର୍ଷ ବିତି ଯାଉଛି, ସିଏ ଗୋଟିଏ ଗୋଟିଏ ସନ୍ତାନ ଯାହା ଦେଉଛି ସେ ସବୁ କଂସ ହତ୍ୟା କରୁଛି, ଏଇଭଳି ଭାବରେ ଛଅ ବର୍ଷ ଚାଲିଗଲା, ଛଅ ବର୍ଷ ଚାଲିଗଲା, ଛଅଟି ସନ୍ତାନ ତାଙ୍କ ସାମ୍ନାରେ କଂସ ହତ୍ୟା କରିଦେଲେ, କେତେ ତାଙ୍କର ଦୁଃଖ ନ ହେଉଥିବ, ଦେବକୀ ଦେବୀ ସା ଦେବକୀ କଥା କୁହାଗଲା ନିଶମ୍ୟ ଦେବକୀ କଥା ସମସ୍ତେ ଶୁଣିଲେ, କିନ୍ତୁ ଦେବକୀଙ୍କ କଥା ପ୍ରଥମେ ଆସିଗଲା ରିଆକ୍ସନ ଦେବକୀ, କାରଣ ତାଙ୍କର କୃଷ୍ଣଙ୍କ ପ୍ରତି କେତେ ସ୍ନେହ ରହିଛି, କେତେ ସହୃଦତା ରହିଛି, ପ୍ରାଣ ସେ ପୁତ୍ର ହେଉଛି ତାଙ୍କ ପ୍ରାଣ। ତେଣୁ ଏଇଟା ଦେବକୀ ଦେବୀ, ଦେବୀ କହିଲେ ଦ୍ୱୈତମାନ, ସେ ସେହିଭଳି ଭାବରେ ତାଙ୍କ ଶରୀରରୁ ଜ୍ୟୋତି ବାହାରୁଛି ଦେବୀ। ଦେବତାମାନେ ଦେବୀମାନେ ଯେଉଁ ରହିଛନ୍ତି ଆକାଶରେ, ସ୍ୱର୍ଗରେ ଯେଉଁମାନେ ଅଛନ୍ତି ତାଙ୍କୁ ଦେବତା ବା ଦେବୀ ବୋଲି କୁହାଯାଏ। କାହିଁକି ନା ତାଙ୍କ ଶରୀରରେ ଅଗ୍ନିର ଯେଉଁ ରହିଛି, ଅଗ୍ନିର ପରିମାଣ ଅଧିକା ରହିଛି, ତେଣୁ ସେମାନେ କ'ଣ ସୂର୍ଯ୍ୟ ଦେବତା। ଦେଖନ୍ତୁ ସୂର୍ଯ୍ୟ ଦେବତା ଆଲୋକ ଏତେ ରହିଛି ପ୍ରଖର, ଏଠି ମଧ୍ୟ ଆସୁଛି ଆଲୋକ। ତେଣୁ ସେହିଭଳି ଭାବରେ ଅଗ୍ନିଦେବ ଇତ୍ୟାଦି ଦେବତାମାନଙ୍କ ଶରୀରରୁ ସେହିଭଳି ଭାବରେ ଜ୍ୟୋତି ବାହାରୁଛି। ତେଣୁ ଏଠି ଦେବକୀ ମଧ୍ୟ ସେହିଭଳି ଭାବେ, ଦେବକୀ ଦେବୀ ତାଙ୍କର ସେହିଭଳି ଭାବରେ ଶରୀରରୁ ଜ୍ୟୋତି ବାହାରୁଥିଲା ଦେବକୀ। ଏହିଭଳି ଭାବରେ ଛଅଟି ପୁତ୍ରକୁ ହତ୍ୟା କଲେ କଂସ, ଏବଂ ସପ୍ତମ ପୁତ୍ର ଯେଉଁ ସପ୍ତମ ଗର୍ଭ ଯେଉଁ ହେଲା ସେ ଗର୍ଭପାତ ହୋଇଗଲା। ଦେବକୀ ଦେବୀ ଜାଣିନାହାନ୍ତି ସେ ଗର୍ଭପାତ ହୋଇନାହିଁ, ସେ ବର୍ତ୍ତମାନ ତାଙ୍କର ଯେଉଁ ରହିଛନ୍ତି କ'ଣ ହେବେ ରୋହିଣୀ, ରୋହିଣୀଙ୍କ ଗର୍ଭରେ ସେ ରହିଛନ୍ତି, ସେଇଟା ଦେବକୀ ଜାଣିନାହାନ୍ତି। ତେଣୁ ଏଇଭଳି ଭାବରେ ସପ୍ତମ ଗର୍ଭ ବିଷୟରେ ସେ ଆଉ କିଛି ଜାଣିନାହାନ୍ତି, ପରେ ଜାଣିଥିବେ, ପରେ ଜାଣିବେ। କିନ୍ତୁ ଅଷ୍ଟମ ଗର୍ଭ ଯେଉଁ ହେଇଥିଲେ ଭଗବାନ କୃଷ୍ଣ ଜାତ ହେଇଥିଲେ, ସେହି ସମୟରେ ବସୁଦେବ ନେଇକି ତାଙ୍କୁ ଛାଡ଼ିକିରି ଆସିଲେ, ନନ୍ଦାଳୟରେ ଗୋକୁଳରେ ଛାଡ଼ି, ଗୋକୁଳରେ ଛାଡ଼ିକିରି ଆସିଲେ। ଦେବକୀଙ୍କର କେତେ ମନ ଦୁଃଖ ନ ହେଇଥିବ, ପୁତ୍ର ସନ୍ତାନ ଜାତ ହେଲା ରାତି ଅଧରେ ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜାତ ହେଇଥିଲେ, ପୁତ୍ରକୁ ସ୍ନେହ କରିପାରିଲେ ନାହିଁ, ତାଙ୍କୁ ସାଙ୍ଗେ ସାଙ୍ଗେ ନେଇକି ଛାଡ଼ିକିରି ଆସିଲେ ବସୁଦେବ, ଗୋକୁଳରେ ଛାଡ଼ିକିରି ଆସିଲେ। ଏବଂ ସେବେଠୁ ତାଙ୍କର ମନ ଦୁଃଖ ଚାଲିଥିଲା। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ବର୍ଷ ବିତିଗଲା, ପାଖାପାଖି 11 ବର୍ଷ କାଳ ବିତିଗଲା। ବିତିଗଲା ପରେ କୃଷ୍ଣ ଆସିକରି ତାଙ୍କୁ ଉଦ୍ଧାର କରିଥିଲେ, ଏସବୁ ଲୀଳା ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ବନ୍ଦୀଶାଳାରେ ରହିଥିଲେ, କଂସର ବନ୍ଦୀଶାଳାରେ ରହିଥିଲେ, କୃଷ୍ଣ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏଇଭଳି ଭାବରେ ବର୍ତ୍ତମାନ ପାଖାପାଖି ପୁଣି 18 ବର୍ଷ ବିତିଯାଇଛି। ଭଗବାନ ଯେତେବେଳେ ବିବାହ କରୁଛନ୍ତି ରୁକ୍ମିଣୀକୁ, ପାଖାପାଖି 29 ବର୍ଷ ହୋଇଥିଲା ବୋଲି କୁହାଯାଏ। କାରଣ 11 ବର୍ଷ ଭଗବାନ ବୃନ୍ଦାବନରେ ଲୀଳା କଲେ, ଏକାଦଶ ସମାସ ପତ୍ର ବୋଲି କୁହାଯାଏ। ବସୁଦେବ ସୁଖଦେବ ଗୋସ୍ୱାମୀ ମଧ୍ୟ କହିଛନ୍ତି ସେ କଥା, 11 ବର୍ଷ କାଳ ଲୀଳା କଲେ, ଏବଂ ପ୍ରତିବର୍ଷ ମଥୁରାରେ ଜରାସନ୍ଧ 23 ଅକ୍ଷୌଣୀ ସୈନ୍ୟ ଆଣିକି ଆସୁଥିଲା କଂସ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଏଇଭଳି ଭାବରେ 18 ବର୍ଷ ବିତିଗଲା, 29 ବର୍ଷ। ତେଣୁ ଭଗବାନ ଯେଉଁ ବିବାହ କଲେ ରୁକ୍ମିଣୀଙ୍କୁ, ରୁକ୍ମିଣୀ ଦେବୀ ମଧ୍ୟ ରହିଛନ୍ତି। ରୁକ୍ମିଣୀ ଦେବୀଙ୍କର ବିବାହ ପୂର୍ବରୁ ବର୍ଣ୍ଣନା କରାଯାଇଛି, 52 ଅଧ୍ୟାୟରୁ ରୁକ୍ମିଣୀ ଦେବୀଙ୍କର କଥା ଚାଲିଛି। ରୁକ୍ମିଣୀ ଦେବୀ କିଭଳି ଭାବରେ ଭଗବାନଙ୍କୁ ପ୍ରାପ୍ତ ହେଲେ, ରାତି ପାଇଲେ, ସେ ବିବାହ କରିଥାନ୍ତି ଶିଶୁପାଳ, ଏସବୁ ଆଗରୁ ବର୍ଣ୍ଣନା କରାଯାଇଛି। କିନ୍ତୁ ତଥାପି ରୁକ୍ମିଣୀ ଦେବୀ ଗୋଟେ ସମ୍ବାଦ ପ୍ରେରଣ କଲେ, ଗୋଟେ ଯେଉଁ ରହିଛି ଚିଠି ଦେଲେ, ଚିଠି ପଠାଇଲେ ଜଣେ ବ୍ରାହ୍ମଣଙ୍କ ହାତରେ, 7ଟି ଶ୍ଳୋକରେ ଭଗବାନ ତାଙ୍କର ନିବେଦନ କରିଥିଲେ ଯେ ଏଇଟାକୁ ହରଣ କରିବା ପାଇଁ, ଭଗବାନ ତାଙ୍କୁ ହରଣ କରିବା ପାଇଁ ସେ ନିବେଦନ କରିଥିଲେ। ଏସବୁ ଆଗରୁ ଆମେ ବର୍ଣ୍ଣନା କରିସାରିଛେ, ଆଲୋଚନା କରିସାରିଛେ। ତେଣୁ ରୁକ୍ମିଣୀ ଦେବୀ ତଥାପି ଯେଉଁଦିନ ବିବାହ ହେବ ସେଦିନ ଦେଖିଲେ ସେ ବ୍ରାହ୍ମଣ ଫେରୁନଥିଲେ, ସେ ସୂଚନାରେ ରହୁଛନ୍ତି, ତାଙ୍କ ବିବାହ ଦିନ କିନ୍ତୁ ସୂଚନାରେ ରହୁଛନ୍ତି। ଏଇଭଳି ଭାବରେ ଯେତେବେଳେ ବ୍ରାହ୍ମଣକୁ ଦେଖିଲେ ସେତେବେଳେ ତାଙ୍କର ଆନନ୍ଦ ଆସିଲା। ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ତାଙ୍କୁ ହରଣ କରିକି ନେଇଗଲେ, ବିବାହ କଲେ। ବିବାହ କରିବା ପରେ ଆଉ ଅଳ୍ପ କିଛି ଦିନ ହେଇଛି, ଏଇଭଳି ଭାବରେ ଘଟଣାଟି ହେଇଛି ବର୍ତ୍ତମାନ। ଏଇ କୃଷ୍ଣ ବର୍ତ୍ତମାନ ଯେଉଁ ଯାଇଥିଲେ ଆଉ ଫେରୁନାହାନ୍ତି, ତେଣୁ ଦେବକୀଙ୍କର ଦୁଃଖ କେତେ ନ ହେଉଥିବ। ତେଣୁ ପ୍ରଥମେ ଦେବକୀ ବୋଲି କୁହାଗଲା, ନିଶମ୍ୟ ଦେବକୀ ଦେବୀ, ତାପରେ କୁହାଗଲା ରୁକ୍ମିଣୀୟା ରୁକ୍ମିଣୀ। ରୁକ୍ମିଣୀ ଯେତେବେଳେ ଶୁଣିଲେ କୃଷ୍ଣ ଫେରୁନାହାନ୍ତି, ଭଗବାନ ଜାଣିଛନ୍ତି, ଏମାନେ ସେ ବର୍ଣ୍ଣନା କରିଛନ୍ତି ଚିଠି ଯେଉଁ ରହିଛନ୍ତି, ଦେବକୀ ମଧ୍ୟ ଜାଣିନାହାନ୍ତି ସେ ଭଗବାନ ତା ନୁହଁ, ବସୁଦେବ ଯେ ଜାଣିନାହାନ୍ତି ସେ ଭଗବାନ ତା ନୁହଁ, ସମସ୍ତେ ଜାଣିଛନ୍ତି। କିନ୍ତୁ ପୁତ୍ର ସ୍ନେହ ବା ପତି ସ୍ନେହ ଯେଉଁ ରହିଛି, ସେ ଐଶ୍ୱର୍ଯ୍ୟଟା ଛପିଯିବ। ଯେତେବେଳେ ଭଗବାନ ଆବିର୍ଭାବ ହୋଇଥିଲେ, 10ମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତଙ୍ଗ ଅଦ୍ଭୁତମ ବାଳକମ ଅମ୍ବୁଜେ କ୍ଷଣ, ଚତୁର୍ଭୁଜ କଂସ କ'ଣ ଶିବସ ଲକ୍ଷ୍ମଣଙ୍କର ସୌଭିକ ଉତ୍ସବମ ପିତାମ୍ବର ଦର୍ଶାନ୍ଦ୍ର ପୌଧ ସୌଭୁଗମ, ଅଦ୍ଭୁତ ବାଳକ ଜନ୍ମଗ୍ରହଣ କରିଥିଲେ, ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରାତି ଅଧରେ କଂସର ବନ୍ଦିଶାଳାରେ ଭଗବାନ ଆବିର୍ଭାବ ହୋଇଥିଲେ। ଅଦ୍ଭୁତମ ବାଳକମ ଅମ୍ବୁଜେ କ୍ଷଣମ, ବହୁତ ସୁନ୍ଦର ତାଙ୍କର ଯେତେବେଳେ ଜନ୍ମ ହୋଇଥିଲେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ। ଦେବକୀ ଏବଂ ବସୁଦେବ ଦେଖୁଛନ୍ତି, ବହୁତ ସୁନ୍ଦର ତାଙ୍କର ଆଖି ରହିଛି, ଚକ୍ଷୁ ରହିଛି, ପଦ୍ମବଳି ରହିଛି, ସୁନ୍ଦର ରହିଛି ଅମ୍ବୁଜେ କ୍ଷଣମ। ଏବଂ ଚତୁର୍ଭୁଜ ଚାରିଭୁଜ ଧାରଣ କରି ଶଙ୍କ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ଶିବସ୍ୟ ଲକ୍ଷ୍ମଣ ତାହାଙ୍କର ବକ୍ଷ ଦେଶରେ ଶିବସ୍ୟ ଚିହ୍ନ ରହିଛି। ସୋଭିଷ କୌସୁମ କୌସ୍ତୁଭମଣି ଗଳାରେ ସୁବିତ ସୁବିତ ହେଉଛି। ଏବଂ ପୀତାମ୍ବର ଧର ପୀତାମ୍ବର ଧାରଣ କରିଛନ୍ତି ସାନ୍ଦ୍ର ପୌଧ ସୌଭଗମ, ତାଙ୍କର ଶରୀର ରଙ୍ଗ ମେଘବର୍ଣ୍ଣ ଭଳି ରହିଛି, ଏତେ ସୁନ୍ଦର ଦେଖାଯାଉଛନ୍ତି ସିଏ। ତେଣୁ ଦେବକୀ ଏବଂ ବସୁଦେବ ଭଗବାନଙ୍କୁ ସ୍ତୁତି କରିବା ପାଇଁ ଆରମ୍ଭ କଲେ। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ଏବଂ ରୁକ୍ମିଣୀ ଦେବୀ ମଧ୍ୟ ଯେଉଁ ଭଗବାନଙ୍କୁ ରଖିଥିଲେ ସେଥିରେ ମଧ୍ୟ ସେ କହିଥିଲେ, ସାତଟି ଶ୍ଳୋକ ଯେଉଁ ଲେଖିଥିଲେ ତା ଦେହରେ ହେଉଛନ୍ତି ଭଗବାନ ବୋଲି ସେ କହୁଛନ୍ତି। ସେଇଟା କହିଥିଲେ ଶୁଣାନ୍ ବା କ'ଣ ଭୁବନ ସୁନ୍ଦର ଗୁଣନ୍ତେ, ଆପଣଙ୍କର ଗୁଣ ଶୁଣିକିରି ମୁଁ କ'ଣ ଲଜ୍ଜାହୀନ ଭାବରେ ଆପଣଙ୍କୁ ମୋର ହୃଦୟକୁ ସମର୍ପଣ କରିଦେଇଛି। ଲଜ୍ଜାହୀନ ଭାବରେ ଯେଉଁରେ ଆଚାର୍ଯ୍ୟ ଟିକାର କହନ୍ତି ଭଗବାନ ରାମଚନ୍ଦ୍ର ରୂପରେ ସୀତାଦେବୀଙ୍କୁ ଯେଉଁ କ'ଣ ନିର୍ବାସନ କରିଦେଇଥିଲେ, କିନ୍ତୁ ତଥାପି ସେ ଲଜ୍ଜା ତ୍ୟାଗ କରିକି ତାଙ୍କର ସେଇ ସୀତାଦେବୀ ବର୍ତ୍ତମାନ ଭଗବାନଙ୍କ ଶରଣରେ ଯିବା ପାଇଁ କହୁଛନ୍ତି। ବହୁତ ସୁନ୍ଦର ଶ୍ଳୋକଟି କହିଛନ୍ତି, ସେଇଟା ଭଗବାନ ହେଉଛନ୍ତି ସେଇଭଳି ଭାବରେ ରୁକ୍ମିଣୀ ଜାଣିଛନ୍ତି ହେଉଛନ୍ତି ଭଗବାନ। ସେ କହୁଛନ୍ତି ଯେ ଦଶମ ସ୍କନ୍ଧ 52 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି ଯେ ଯସ୍ୟାଙ୍ଗ୍ରି ପାଦ ପଙ୍କଜ ଯସ୍ୟାଙ୍ଗ୍ରି ପଙ୍କଜ ରଜ ସ୍ନାପନାମ ମହାନ୍ତ, ଯାହାଙ୍କର ପାଦପଦ୍ମରେ ରେଣୁରେ ସ୍ନାପନାମ ମହାନ୍ତ, ମହାନ ବ୍ୟକ୍ତିମାନେ ଅଭିଷିକ୍ତ ହୁଅନ୍ତି। ଯସ୍ୟାଙ୍ଗ୍ରି ପଙ୍କଜ ରଜ ସ୍ନାପନାମ ମହାନ୍ତ ବାଞ୍ଛନ୍ତି ଉମାପତି ଆତ୍ମତମ କହତେ, ଅନ୍ୟମାନ କଥା କ'ଣ କହିବା, ଉମାପତି ଶିବଜୀ ସିଏ ମଧ୍ୟ ବାଞ୍ଛନା କରନ୍ତି ସେହି ଭଗବାନଙ୍କ ପାଦ ରଣରେ ଅଭିଷିକ୍ତ ହେବା ପାଇଁ। ପ୍ରକୃତରେ ଶିବଜୀଙ୍କର ମସ୍ତକରେ ଏଇ ରହିଛନ୍ତି ଗଙ୍ଗାଦେବୀ ରହିଛନ୍ତି, ଗଙ୍ଗାଦେବୀ ଯିଏ ଭଗବାନ ପାଦ ପଦ୍ମକୁ ଧୌତ କରି ଆସୁଛନ୍ତି ଗଙ୍ଗା ରହି, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଗଙ୍ଗାଧର, ଗଙ୍ଗାଧର ସିଏ ଗଙ୍ଗାକୁ ଧାରଣ କରିଛନ୍ତି। ତେଣୁ ଏଇଟା ଦ୍ୱାରା କ'ଣ ହେଉଛି, ଉମାପତି ତମ କହତେ, ତମ ଗୁଣରେ ଆସୁଛନ୍ତି ସିଏ, ତାଙ୍କର ତମ ଗୁଣକୁ ଦୂର କରିବା ପାଇଁ ଭଗବାନ ପାଦ ପଦ୍ମ ରେଣୁକୁ ମସ୍ତକରେ ସେ ଗ୍ରହଣ କରିଛନ୍ତି, ଧାରଣ କରିଛନ୍ତି। ଏବଂ ଜହି ଅମ୍ବୁଜାକ୍ଷ ନ ଲଭେ ଭଗବତ ପ୍ରସାଦମ, ହେ ଅମ୍ବୁଜାକ୍ଷ ହେ କମଳ ନୟନ, ମୁଁ ଯଦି ଆପଣଙ୍କର କୃପା ପ୍ରାପ୍ତ ନ ହେବି ତାହେଲେ ଜହ୍ୟାତୃଷ୍ଣାନ୍ ସତ ଜନ୍ମ ବିଶ୍ୱାସ, ଏ ଜନ୍ମ କ'ଣ 100 ଜନ୍ମକୁ ତ୍ୟାଗ କରିବି ଆପଣଙ୍କ ପାଇଁ, ଏ ଶରୀରକୁ ତ୍ୟାଗ କରିଦେବି। ତତ୍କୁଚ୍ଛାନ୍ ବହୁତ କଷ୍ଟ ସ୍ୱୀକାର କରିକି ତପସ୍ୟା କରିକିରି ବ୍ରତ କରିକିରି ଶରୀରକୁ ତ୍ୟାଗ କରିଦେବି। ଆମର ପ୍ରଭୁ ଯେଉଁ ଭୁବନେଶ୍ୱର ପ୍ରଭୁ କଲେ 40 ଦିନ ଧରି ଖାଦ୍ୟ ଗ୍ରହଣ କଲେ ନାହିଁ, ଦେଖନ୍ତୁ ଇଏ ଗୋଟେ ବ୍ରତ, ଖାଦ୍ୟ ଗ୍ରହଣ କଲେ ନାହିଁ, 5 ଦିନ ଧରିକି ଜଳ ଗ୍ରହଣ କଲେ ନାହିଁ। ତେଣୁ ଇଏ ଅସାଧାରଣ ଭାବରେ କେମିତି ଶରୀର ତ୍ୟାଗ କରୁଛନ୍ତି ସେ ସବୁ ଦୃଷ୍ଟାନ୍ତ ସବୁ ରହିଛି, ଲେଟେଷ୍ଟ ନ୍ୟୁଜ୍ ଏଇଟା, ଲେଟେଷ୍ଟ ନ୍ୟୁଜ୍ ଏ ଖାଲି ଇତିହାସ ପୁରାଣରେ ରହିଛି, ବର୍ତ୍ତମାନ ତା ନୁହଁ, ବର୍ତ୍ତମାନ ମଧ୍ୟ ରହିଛି। ଆମେ ଶିବାସନ୍ତି ପ୍ରଭୁ ବହୁତ ସୁନ୍ଦର ଭାବରେ ସବୁ ଉଦାହରଣ ସବୁ ଦିଅନ୍ତି, ବୈଷ୍ଣବମାନଙ୍କର କଥା ସବୁ ରହିଛି। ଶରୀର ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, ତା ନୁହଁ ଯେ ଭଗବାନ ଯଦି ବିବାହ କରିନଥାନ୍ତେ ସିଏ ଶରୀର ତ୍ୟାଗ କରିନଥାନ୍ତେ, ଶରୀର ତ୍ୟାଗ କରିଦେଇଥାନ୍ତେ, ଶିଶୁପାଳ ତାଙ୍କୁ ବିବାହ କରିପାରିନଥାନ୍ତେ, ସେ ଆତ୍ମହତ୍ୟା କରିଦେଇଥାନ୍ତେ। ଏହିଭଳି ଭାବରେ ଜାଣିଛନ୍ତି ସେ ଭଗବାନ, ସମସ୍ତ ରାଜା ବିଶ୍ୱର ସମସ୍ତ ରାଜାମାନେ ସବୁ ଆସିଛନ୍ତି, ସମସ୍ତ ଅସ୍ତ୍ରଶସ୍ତ୍ର ଧରିକି ବସିଛନ୍ତି, ଅପେକ୍ଷା କରିଛନ୍ତି କୃଷ୍ଣ ଆସିଲେ ତାଙ୍କ ସହିତ ଯୁଦ୍ଧ କରିବେ। କିନ୍ତୁ ରୁକ୍ମିଣୀ ଦେବୀ ଯେତେବେଳେ ଦେଖିଦେଲେ ତାଙ୍କର ସ୍ୱଭାବକୁ ରହିଲେ, ରୁକ୍ମିଣୀ ଦେବୀଙ୍କର ସ୍ୱଭାବ ଦେଖିଲେ ସମସ୍ତେ ସେ ସବୁ କିଏ କେଉଁ ଗଜ ଉପରେ ଥିଲେ କିଏ କେଉଁ ଅଶ ଉପରେ ଥିଲେ ସବୁ ତଳେ ପଡ଼ିଗଲେ, ମୂର୍ଚ୍ଛା ହୋଇଗଲେ। ଏଭଳି ଭାବରେ ରୁକ୍ମିଣୀ ଦେବୀଙ୍କ ରୂପ ରହିଛି, ରୁକ୍ମିଣୀ ଦେବୀଙ୍କର ରୂପକୁ ସେମାନେ ଦେଖିପାରିନଥିଲେ, ମାୟାର ରୂପକୁ ଦେଖିଥିଲେ ରୁକ୍ମିଣୀ ଦେବୀ। ଅପ୍ରାକୃତ ଶରୀର ଏମାନେ ପ୍ରାକୃତିକ ଶରୀର ଅଛନ୍ତି କେମିତି ଦେଖିପାରିବେ, ତେଣୁ ତେବେଳେ ତାଙ୍କର ମାୟାର ରୂପକୁ ଦେଖିଛନ୍ତି ବୋଲି ଆଚାର୍ଯ୍ୟମାନେ କୁହନ୍ତି। ସେଇଥିରେ ସେମାନେ ମୋହିତ ମୂର୍ଚ୍ଛା ହୋଇକି ତଳେ ପଡ଼ିଯାଇଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଭଗବାନ ରୁକ୍ମିଣୀ ଦେବୀଙ୍କର ହସ୍ତ ଗ୍ରହଣ କରିକି ନେଇଯାଇଥିଲେ। ଆଜି ସେଇ ରୁକ୍ମିଣୀ ଦେବୀ ଯେତେବେଳେ ଶୁଣୁଛନ୍ତି ଯେ କୃଷ୍ଣ ଆଉ ଫେରି ନାହାନ୍ତି, 12 ଦିନ 13 ଦିନର କଥା, ଏଇଟା 13 ବା 12 ଇଭିନିଂରେ ରାତିରେ କଥା, ଏହିଭଳି ଭାବରେ ଶୁଣୁଛନ୍ତି ଆଉ ତାଙ୍କ ନିଦ ହେବ ରାତିରେ। ତେଣୁ ଏହିଭଳି ଭାବରେ ନିଶମ୍ୟ ଦେବକୀ ଦେବୀ ରୁକ୍ମିଣିଆ ଆନକ ଦୁନ୍ଦୁବୀ, ବସୁଦେବ ମଧ୍ୟ ଶୁଣିଲେ ଆନକ ଦୁନ୍ଦୁବୀ, ତାଙ୍କର କେତେ ଗୁଣ ରହିଛି। ଭଗବାନ ଯଶାସ୍ତି ଭକ୍ତିରେ ଭଗବତୀ ଅକିଞ୍ଚନା ସର୍ବୈ ଗୁଣୈ ତତ୍ର ସମାସତି ସୁରା, ଭଗବାନଙ୍କର ଭକ୍ତ ହେଇଗଲା ମାନେ ସବୁ ଗୁଣ ଆସି ପହଞ୍ଚିବ, ଯିବ ଦେବତାମାନଙ୍କର ଗୁଣ ସବୁ ଯେଉଁ ରହିଛି ସବୁ ଗୁଣ ଆସି ପହଞ୍ଚିଯିବ। 78% ପର୍ଯ୍ୟନ୍ତ ସେମାନେ ଗୁଣ ପ୍ରାପ୍ତ ହେବେ, ଭଗବାନଙ୍କର ଯେଉଁ ଗୁଣ ସବୁ ରହିଛି 78 ପର୍ଯ୍ୟନ୍ତ କ'ଣ 50 ଗୁଣ ସେମାନେ ପ୍ରାପ୍ତ ହେବେ। ବ୍ରହ୍ମା ଏଇଭଳି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, 50 ଗୁଣ ସେମାନେ ପ୍ରାପ୍ତ ହୋଇପାରିବେ। ଭଗବାନ ଅନଲିମିଟେଡ଼ ଗୁଣ ରହିଛି ଭଗବାନଙ୍କ, 64 କଳା ରହିଛି ତାଙ୍କର, କିନ୍ତୁ ଜଣେ ଜୀବ ଭଗବାନଙ୍କ ଜଣେ ଭକ୍ତ ଯଦି ହେବ ମାନେ ତାହା ପାଖରେ 50 ଗୁଣ ଆସି ହେବ, ମନୁମନ ଆସି ପହଞ୍ଚିବ। ଖାଲି ଜଣେ ଭକ୍ତି କରୁଛି ମାନେ ସେସବୁ ଗୁଣ ପ୍ରାପ୍ତ ହେବା ପାଇଁ ତାଙ୍କୁ ତପସ୍ୟା କରିବାକୁ ପଡ଼ିବ ନାହିଁ। ଯଶାସ୍ତି ଭକ୍ତିରେ ଭଗବତୀ ଅକିଞ୍ଚନ ସର୍ବେ ଗୁଣୈ ତତ୍ର ସମାସତି ସୁରା, ସମ୍ୟକ ଆସି ପହଞ୍ଚିବେ ସେମାନେ, ତା ପାଇଁ ଚେଷ୍ଟା କରିବା ଦରକାର ନାହିଁ। ଭଗବାନଙ୍କ ଗୁଣ ସବୁ ଆସି ପହଞ୍ଚିଯିବ ତାଙ୍କ ପାଖରେ 50 ଗୁଣ ପର୍ଯ୍ୟନ୍ତ। ଅନ୍ୟ ପକ୍ଷରେ ହରାଉ ଭକ୍ତ ସେ କୃତ ମହତ ଗୁଣା, ଏଇ ପଞ୍ଚମ ସ୍କନ୍ଧରେ ଏଇ କଥାଟି ହରିବର୍ଷରେ ପ୍ରହ୍ଲାଦ କଥା କହୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ତାଙ୍କ ପାଖରେ କ'ଣ ଭଲ ଗୁଣ ଆସିବ? ଆଉ ଯଦି କିଛି ଭଲ ଗୁଣ ରହିଛି ତା'ର କିଛି ମୂଲ୍ୟ ନାହିଁ। ମନୋରଥନା ସେ ଧାବତ ବହି, ମନରୂପକ ରଥରେ ବସିକରି ସେ ଭୌତିକ ଜଗତରେ ଘୁରି ବୁଲୁଛନ୍ତି, ଏତେ ଗୁଣ ରହିଛି ତପସ୍ୟା କରିକିରି। ହିରଣ୍ୟକଶିପୁ ବହୁତ ପ୍ରକାର ପାଇଲେ, ବଳ ପାଇଲେ, ରାବଣ ବହୁତ ପ୍ରକାର ବର ପାଇଲେ, ହଁ ସେ ଭାବିଲେ ମୁଁ ସବୁକିଛି ଆଚିଭ୍ କରିଗଲି, ମୋର ଜୀବନ ସକ୍ସେସ୍ ହେଇଗଲା, କିନ୍ତୁ ତାହା କିଛି ମୂଲ୍ୟ ରହିଲା ନାହିଁ, ସବୁ ଜିରୋ ହେଇଗଲା। ହଁ ଯେମିତି ଜିରୋର କିଛି ମୂଲ୍ୟ ନଥାଏ, ହଁ 100 ଜିରୋ ଥିଲେ କ'ଣ ମୂଲ୍ୟ ଅଛି ତା'ର, କିନ୍ତୁ ଯଦି ବାମପଟେ 1 ଅଛି ତାହେଲେ ସବୁ ଶୂନ୍ୟର ମୂଲ୍ୟ 10 ଗୁଣ ଲେଖା ପଡ଼ିଯିବ। ତେଣୁ ସେହିଭଳି ଭାବରେ ଭକ୍ତଙ୍କ ପାଖରେ କୃଷ୍ଣ ଭକ୍ତି ରହିଛି ମାନେ ଯାହା ସବୁ ଗୁଣ ତାଙ୍କର ରହିଛି 10 ଗୁଣ ଲେଖା ପଡ଼ିଯିବ, କିନ୍ତୁ ଭକ୍ତ ନୁହନ୍ତି ମାନେ ତାଙ୍କ ପାଖରେ ବହୁତ ଗୁଣ ଥାଇପାରେ କିନ୍ତୁ ତା'ର କିଛି ମୂଲ୍ୟ ନାହିଁ। ତେଣୁ ଆନକ ଦୁନ୍ଦୁବୀ ସେହିଭଳି ଭାବରେ ଭଗବାନଙ୍କ ପିତା ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ତ୍ୱ। ଶୁଦ୍ଧ ସତ୍ତ୍ୱ ଭୌତିକ ଜଗତରେ 3 ଗୁଣ ରହିଛି, ସତ୍ତ୍ୱ ରଜତମ 3 ଗୁଣ। ତେଣୁ ଆମେ ଯେଉଁ କଥା ଶ୍ରବଣ କରୁଛେ ଏ କଥା ଶ୍ରବଣ ମାଧ୍ୟମରେ ନିମ୍ନ ଗୁଣମାନଙ୍କ ଠାରୁ ଆମେ ଉପରକୁ ଯାଇକରି ସତ୍ୟ ଗୁଣକୁ ଆସିବା। ତଦାରଜସ୍ତମ ଭାବା କାମ ଲୋଭାଦୟ ସେ ଚେତେଣି ବିଧ୍ୱାଂ ସ୍ଥିତମ ସତ୍ୟ ପ୍ରସିଦ୍ଧତି। ଆମେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛେ ଆମ ଭିତରେ ଯେଉଁ ସବୁ ଗୁଣର ପ୍ରଭାବ ସବୁ ରହିଛି, ବିଶେଷ ଭାବରେ ରଜଗୁଣ ଏବଂ ତମଗୁଣ, ତାହାର ଲକ୍ଷଣ ହେଉଛି କ'ଣ ନା କାମ ଲୋଭ ଇତ୍ୟାଦି, କାମ ଲୋଭାଦୟ ଯେ ଇତ୍ୟାଦି ସବୁ କାମ କାମ କରୁଥିବା ଲୋଭ ମୋହ ଇତ୍ୟାଦି ସବୁ ରହିଛି, ଏସବୁ ରଜଗୁଣ ଏବଂ ତମଗୁଣ ପ୍ରଭାବ ରହୁଛି। କିନ୍ତୁ ଯେତେବେଳେ ଜଣେ ଭଗବାନ ଶୁଣତା ସୋ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ, ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ, ଏସବୁ ନୀଚ ଗୁଣରୁ ଆମେ ଉନ୍ନତ ସ୍ତରକୁ ଯାଉଛେ। ଚେତେ ଏତେ ଅନାବିଧ୍ୟମ, ଆମେ ଯେଉଁ ବନ୍ଧିତ ବନ୍ଧନ ହେଇକି ରହିଛେ ଏ ଗୁଣ ମାଧ୍ୟମରେ, ଏସବୁ ନିମ୍ନ ଗୁଣରୁ ଆମେ ଉର୍ଦ୍ଧକୁ ଯିବା। ସ୍ଥିତମ ସତ୍ୟ ପ୍ରସିଦ୍ଧତି, ସତ୍ୟ ଗୁଣକୁ ଆମେ ଆସିବା, ଏବଂ ସତ୍ୟ ଗୁଣରୁ ଆହୁରି ଉର୍ଦ୍ଧକୁ ଗଲେ ଶୁଦ୍ଧ ସତ୍ତ୍ୱ। ଶୁଦ୍ଧ ସତ୍ତ୍ୱ ଯେଉଁଠି ଭୌତିକ ଗୁଣର ସ୍ପର୍ଶ ନଥାଏ, ଶୁଦ୍ଧ ସତ୍ତ୍ୱ ସେ ହେଉଛି ବସୁଦେବ, ସେ ହେଉଛି ବସୁଦେବ। ସତ୍ୱଂ ବିଶୁଦ୍ଧମ ବସୁଦେବ ସର୍ଦ୍ଦିତମ ଯଦିଏ ତତ୍ର ପୁମାନ ପାବୁତା ସତ୍ୱେ ତସ୍ମିନ୍ ଭଗବାନ ବାସୁଦେବେ ହି ଅଦକ୍ଷ ଯୋଗ ମେନମ ସା ବିଧିହତେ। ଚତୁର୍ଥ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଶିବଜୀ ଏ କଥା କହୁଛନ୍ତି ପାର୍ବତୀ ସତୀଦେବୀଙ୍କୁ। ସତୀଦେବୀ ଯେତେବେଳେ ଜାଣିଲେ ତାଙ୍କର ପିତା ଦକ୍ଷ ଯଜ୍ଞ କରୁଛନ୍ତି କିନ୍ତୁ ତାଙ୍କୁ ଡାକି ନାହାନ୍ତି, ସେ କହିଲେ ଆମେ ଯିବା, ଶୀଘ୍ର ଯିବା, ଆମେ ଅପେକ୍ଷା କରିବା ନାହିଁ ତାଙ୍କ ନିମନ୍ତ୍ରଣକୁ। ତେଣୁ ଶିବଜୀ ଏ କଥା କହିଲେ ତମେ ଜାଣିନ କ'ଣ ହେଇଛି, ଯାହା ଭିତରେ କେତେ କ'ଣ ଘଟଣା ହେଇଯାଇଛି, କିନ୍ତୁ ତମ ପିତା ମୋତେ କେତେ ଅପରାଧ ଇଏ କରିଛନ୍ତି, ଅପମାନ କରିଛନ୍ତି, ସବୁ ଦେଇଛନ୍ତି, କ'ଣ ଅଭିଶାପ ସବୁ ଦେଇଛନ୍ତି, ଯଜ୍ଞ ଭାବ ସେ ପାଇପାରିବେ ନାହିଁ, ଏସବୁ କଥା ହେଇଯାଇଛି। ବର୍ତ୍ତମାନ ଯଦି ଯିବା ତୁମେ ସହିପାରିବ ନାହିଁ, ସେ ଯେଉଁ ନିନ୍ଦା କରିବେ ତୁମେ ସହିପାରିବ ନାହିଁ। ତାହା ମଧ୍ୟ ହେଲା ପ୍ରକୃତରେ ଶିବଜୀଙ୍କ କଥା ନ ଶୁଣି ସେ ଗଲେ, ତେଣୁ ସେ ଶରୀରକୁ ତ୍ୟାଗ କଲେ। ଚତୁର୍ଥ ସ୍କନ୍ଧରେ ସେ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ସେଇଠି ସେ କହିଛନ୍ତି କଥା, ଏସବୁ ଗୋଟି ରହିଛି, ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ବସୁଦେବ ଶବ୍ଦର ଅର୍ଥ ହେଉଛି ବିଶୁଦ୍ଧ ସତ୍ୱ ସ୍ତର। ବିଶୁଦ୍ଧ ସତ୍ୱ ସ୍ତରରୁ ଗଲେ ଯଦି ଏତେ ତତ୍ର ପୁମାନ ଅପାବୃତା, ଆମେ ଯେଉଁ ତିନି ଗୁଣ ଭିତରେ ଆବୃତ ହେଇକି ରହିଛେ ଏଥିରୁ ଆମେ ମୁକ୍ତ ହେବା, ତିନି ଗୁଣରୁ ଅପାବୃତା। ତେଣୁ ହେଲେ କ'ଣ ହେବ, ତେଣୁ ସତ୍ୱେଚ ତସ୍ମିନ୍ ଭଗବାନ ବାସ ଦେବେ ହି ଅଦକ୍ଷ ମେ ନମସା ବିଦ୍ୟତେ। ତେଣୁ ଶିବଜୀ ସବୁବେଳେ ଭଗବାନ ପ୍ରଣାମ କରନ୍ତି ଏଭଳି ଭାବରେ, କିନ୍ତୁ ଦକ୍ଷ କହିଲେ ତୁମେ କାହିଁକି ମୋତେ ପ୍ରଣାମ କଲନି କହିକି ତାଙ୍କୁ ପ୍ରକାର ବହୁତ ପ୍ରକାର ଅପମାନ କଲେ, ବହୁତ ପ୍ରକାର ଅଭିଶାପ ଦେଲେ, ଏସବୁ ଘଟଣା ରହିଛି। କିନ୍ତୁ ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ୱ ସ୍ତର, ସେହି ଶୁଦ୍ଧ ସତ୍ୱ ସ୍ତରକୁ ଆମେ ଯିବା, କଥା ଶ୍ରବଣ ମାଧ୍ୟମରେ ଆମେ ସେହି ସ୍ତରକୁ ଯିବା। ଏ ଯେଉଁ ଏରୋପ୍ଲେନ୍ ରହିଛି ରନ୍ୱେରେ ଯାଇକିରି ଉଠିଯିବ ଉପରକୁ, ତଳେ ଉପରକୁ ଉଠିଯିବ, ସେଇଭଳି ଭାବରେ ଇଏ ଗୋଟେ ପ୍ଲାଟଫର୍ମ, ଭଗବାନ କଥା ଶୁଣିବା ମାତ୍ରକେ ଆମେ ଯିବା ଉପରକୁ ଉଠିବା, ଏ ପ୍ରାକୃତ ସ୍ତରରୁ ଅପ୍ରାକୃତ ସ୍ତରକୁ ଉଠିବା। ଆର ରନ୍ୱେ ହେଉଛି ଏଇଟା ଭାଗବତ, ଶ୍ରବଣ ମାଧ୍ୟମରେ ଆମେ ଗୁଣରୁ ଉର୍ଦ୍ଧକୁ ଯିବା, ପ୍ରଥମେ ତମ ଗୁଣ, ତାପରେ ରଜଗୁଣ, ତାପରେ ସତ୍ୟଗୁଣ, ଏଇଭଳି ଭାବରେ ଗୁଡ଼ିକ ଯିବା ଉପରକୁ ଉପରକୁ। ସୀତଂ ସତ୍ୟ ପ୍ରସିଦ୍ଧତି, ଆମେ ସତ୍ୟଗୁଣକୁ ଆସିବା ସେହି ସମୟ ଭଗବାନ କଥା ଶ୍ରବଣ ମାଧ୍ୟମରେ ଶୁଣନ୍ତାଂ ସବୁ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ। ଏମର ଏଇଭଳି ଭାବରେ ଆମର ହୃଦୟ ଯେଉଁ ଆବଦ୍ଧ ହେଇକି ରହିଛି, ବନ୍ଧି ହେଇକି ରହିଛି, ଏ ଗୁଣରୁ ମୁକ୍ତ ହେବ। ତେଣୁ ଏଇଭଳି ଭାବରେ ଆମେ ଭଗବାନଙ୍କୁ ଦର୍ଶନ କରିବା ରହିଛି। ବାସୁଦେବ ବସୁଦେବ, ସେଥିପାଇଁ ଭଗବାନଙ୍କ ନାମ ହେଉଛି ବାସୁଦେବ। ଭଗବାନଙ୍କର ଅନେକ ନାମ ରହିଛି, ଗୋଟିଏ ନାମ ହେଉଛି ବାସୁଦେବ। ଗର୍ଗାଚାର୍ଯ୍ୟ ଯେତେବେଳେ ଭଗବାନଙ୍କ ନାମକରଣ କରୁଥିଲେ ସେତେବେଳେ ସେ କହିଥିଲେ ତାଙ୍କର ନାମ ହେବ ବାସୁଦେବ, କାହିଁକି ନା ପ୍ରାଗୟମ ଅତୀତରେ ଇଏ ବସୁଦେବଙ୍କର ପୁତ୍ର ହେଇଥିଲେ। ନନ୍ଦ ମହାରାଜ ଚିନ୍ତା କରୁଛନ୍ତି ଆଉ କେଉଁ ଜନ୍ମରେ ସେ ବସୁଦେବଙ୍କର ପୁତ୍ର ହେଇଥିଲେ, କିନ୍ତୁ ସେ ଜାଣିପାରୁନାହାନ୍ତି ଯେ ଏହି ଜନ୍ମରେ ସେ ବସୁଦେବଙ୍କ ପୁତ୍ର, ସେ ଆଣିକିରି ତୁମ ପାଖରେ ଛାଡ଼ିକି ଯାଇଛନ୍ତି, ବହୁତ ତତ୍ତ୍ୱ ରହିଛି ଆ ଭିତରେ। ତେଣୁ ଯାହା ହେଉ, ଏହିଭଳି ଭାବରେ ବସୁଦେବ ପୁତ୍ରକୁ କେତେ ଭଲ ପାଉନାହାନ୍ତି ବାସୁଦେବ, ବାସୁଦେବ ତାଙ୍କ ପୁତ୍ର, ତାଙ୍କ ନାମ ଅନୁସାରେ ତାଙ୍କ ନାମ ହେଉଛି ବାସୁଦେବ, ବସୁଦେବଙ୍କ ନାମ ଅନୁସାରେ ତାଙ୍କ ନାମ ହେଉଛି ବାସୁଦେବ। ତେଣୁ ଏଠି କୁହାଯାଉଛି ଏସବୁ ଶୁଣିଲେ ସେମାନେ, ଦେବକୀ ନିଶମ୍ୟ ଦେବକୀ ଦେବୀ ରୁକ୍ମିଣିଆ ଆନକ ଦୁନ୍ଧୁବି। ବସୁଦେବ ମଧ୍ୟ ଶୁଣିଲେ ଏ ଯେଉଁ କ୍ରମ ରହିଛି, ପ୍ରଥମେ ଦେବକୀ, ତାପରେ ରୁକ୍ମିଣୀ, ତାପରେ ଆନକ ଦୁନ୍ଧୁବି, ଏସବୁ ଉତ୍ତର ଆଚାର୍ଯ୍ୟମାନେ କହିଛନ୍ତି କାହିଁକି ଏଇଟା ପ୍ରଥମେ ଦେବକୀ କହିକି କୁହାଗଲା, ଆମେ ସେଇଟା କହିବା। ତେଣୁ ଶ୍ରୁହୃତ ଜ୍ଞାତ ଶୋଚନ, ଆଉ ଯେତେ ସବୁ ରହିଛନ୍ତି ବୃଷ୍ଣୀ ବଂଶ ବା ଅନ୍ୟାନ୍ୟ ବଂଶ ସବୁ ସବୁ ରହିଛନ୍ତି, ଯଦୁବଂଶରେ ସବୁ ଆସୁଛନ୍ତି ଭଗବାନ, ଯଦୁବଂଶରେ ଆସୁଛନ୍ତି ଯଯାତି ମହାରାଜଙ୍କ ପୁତ୍ର, ଯଦୁବଂଶ ଜ୍ୟେଷ୍ଠ ପୁତ୍ର, ଯଦୁବଂଶରେ ଅନେକ ବଂଶ ସବୁ ଆସୁଛନ୍ତି, ବୃଷ୍ଣୀ ଅନ୍ଧକ ଏଇଭଳି ଭାବରେ ଅନେକ ବଂଶ ରହିଛି, ଶାଶ୍ୱ ସାତ୍ୱତ ଏଇଭଳି ଅନେକ ବଂଶ ରହିଛି ସବୁ, ଏମାନେ ସବୁ ସେଇଠି ସବୁ ଥିଲେ, ଦ୍ୱାରକାରେ ସବୁ ଥିଲେ ସବୁ, ସେମାନେ ସେମାନେ ସବୁ ଖବର ପାଇଲେ ଯଦୁମାନଙ୍କ ସଂଖ୍ୟା କେତେ ରହିଛି କୁହାଯାଇଛି, ସେନ୍ସସ୍ଟା ହେଇନି ସେଇଟା, କେତେ ସଂଖ୍ୟା ଥିଲେ ଯାଦବମାନେ। କିନ୍ତୁ ସୁଖଦେବ ଗୋସ୍ୱାମୀ ପରିକୀତ ମହାରାଜ କହୁଛନ୍ତି ଯେ ଯଦୁମାନଙ୍କ ସଂଖ୍ୟା କେତେ ଥିଲା ସେନ୍ସସ୍ ହେଇନି, ଗଣାଯାଇନାହିଁ, ବା ସୁଖଦେବ ଜାଣିଥିବେ ସେ କହିନାହାନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି। କେବଳ ତାଙ୍କର ଆଚାର୍ଯ୍ୟମାନଙ୍କ ସଂଖ୍ୟା ହେଉଛି କେତେ ନା 3,88,00,000। ଆଚାର୍ଯ୍ୟମାନେ ଟିଚରମାନଙ୍କ ସଂଖ୍ୟା ଏତିକି ହେଉଛି, ତାଙ୍କର ଟିଚରମାନଙ୍କ ସଂଖ୍ୟା 3,30,00,000 ସହସ୍ରାଣ ଅଷ୍ଟାଅଶୀତି ଶତାନି ଚ ଆସନ୍ ଯଦୁକୁଳାଚାର୍ଯ୍ୟ କୁମାରଣ ଇତି ଶ୍ରୁତମ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଭଳି ଭାବରେ ଆମେ ଶୁଣିଛୁ ଯଦୁକୁଳରେ, ଏ ଯଦୁବଂଶରେ ସବୁ ଅନେକ ବଂଶ ସବୁ ଆସୁଛନ୍ତି, ଏମାନେ ସବୁ ଦ୍ୱାରକାରେ ସବୁ ଥିଲେ, ଶ୍ରୁହୃଦଂ ଯେଉଁ କଥା ଶବ୍ଦ ରୁହେ, ଏମାନେ ସବୁ ଏଇ ବଂଶମାନେ ସବୁ ରହିଛନ୍ତି, ଶ୍ରୁହୃଦ ଭଗବାନଙ୍କର ସମସ୍ତେ ଭଲ ପାଉଛନ୍ତି, ଭଗବାନଙ୍କର ଇଏରେ ଯାହା ତ ହେଇଛି, ଭଗବାନଙ୍କ ସେଇ ବଂଶରେ ସବୁ ଯାହା ତ ହେଇଛନ୍ତି, ଜନ୍ମ ହେଇଛନ୍ତି ଶ୍ରୁହୃଦ, ସେମାନେ ଶ୍ରୁହୃଦ। ତେଣୁ ଏ ଯେଉଁ ରହିଛନ୍ତି ସେମାନେ ଯେତେବେଳେ ଶୁଣିଲେ ଏ କଥା, ସେମାନେ ମଧ୍ୟ ଶ୍ରୁହୃଦ ଏବଂ ଜ୍ଞାତ ୟୋଗ, ଜ୍ଞାନ୍ତି ଭଗବାନଙ୍କ କୁଟୁମ୍ବରେ ଭଗବାନ ବଂଶରେ ଯାହା ହେଇଛନ୍ତି ତାଙ୍କର କ'ଣ ଭାଇ ବନ୍ଧୁ କୁଟୁମ୍ବ ଇତ୍ୟାଦି ଯେଉଁ ରହିଛନ୍ତି ଜ୍ଞାନ୍ତି ଏମାନେ ସବୁ ଜ୍ଞାନ୍ତି ଜ୍ଞାନ୍ତି କହିଲେ କ'ଣ ନା ଯେଉଁମାନେ ବର୍ଣ୍ଣନା କରାଯାଇଛି ଜଣଙ୍କର ମୃତ୍ୟୁ ଯଦି ହେଲା ମାନେ ତାଙ୍କର ଜ୍ଞାନ୍ତିମାନେ ସେ ଶୁଦ୍ଧି କ୍ରିୟାରେ ଯୋଗ ଦେବେ ଅନ୍ତ୍ୟେଷ୍ଟି କ୍ରିୟାରେ ସେମାନେ ଯୋଗ ଦେବେ ଏବଂ ଏମାନେ ହେଉଛନ୍ତି ଜ୍ଞାନ୍ତି ଏମାନେ ଯେ ଭଗବାନଙ୍କ ସହିତ ଦୈହିକ ସମ୍ବନ୍ଧ ରହିଛି ବିଭିନ୍ନ ପ୍ରକାର ଭାଇଙ୍କର ପୁଅ କି ଭାଇଙ୍କର ଭାଇ ବଡ଼ ଭାଇ ଏସବୁ ଏହିଭଳି ଭାବରେ ହେଇକରି ସମସ୍ତେ ଜ୍ଞାନ ତୟ ସୃଦ ଜ୍ଞାନ ତୟ ଅଶୋଚନ ସମସ୍ତେ ସୂଚନା କରିବା ପାଇଁ ଆରମ୍ଭ କଲେ କେତେ ମନ ଦୁଃଖ ତାଙ୍କର ନଉଥିବ ଆମେ ଏଇଟା ଆମେ ଚିନ୍ତା କରିପାରିବା ନାହିଁ କେତେ ମନ ଦୁଃଖ ଭଗବାନ ସେ ଆମ ନିଜର ପୁତ୍ର ପରିବାର ସବୁ ରହିଛି ଏମାନେ ପ୍ରାକୃତିକ ସ୍ତରରେ ରହି ଆମର ପ୍ରକୃତ ଆଙ୍କ ସହିତ ଆମ କିଛି ସମ୍ବନ୍ଧ ନାହିଁ ପ୍ରକୃତରେ ଆଙ୍କ ସହିତ କିଛି ସମ୍ବନ୍ଧ ନାହିଁ ଏଇ ଶରୀର ସମ୍ବନ୍ଧୀୟରେ ଆମେ ସମ୍ବନ୍ଧିତ ହେଇଛେ ଏ ଶରୀର ଚାଲିଗଲା ପରେ ସେ ସମ୍ବନ୍ଧ ଛିନ୍ନ ହେଇଯିବ ଇଏ ହେଉଛି ଟେମ୍ପରାରୀ ରିଲେସନସିପ୍ ଅସ୍ଥାୟୀ ସମ୍ବନ୍ଧ ଏହି ସମ୍ବନ୍ଧରେ ଲୋକମାନେ ଦେଖନ୍ତୁ କେତେ ପ୍ରକାର କ୍ରନ୍ଦନ କରୁଛନ୍ତି କେତେ କ'ଣ ରହୁଛି କେତେ କ୍ରନ୍ଦନ ରହୁଛି ବର୍ତ୍ତମାନ କରୋନାରେ ଇଏ ସବୁ ଚାଲିଯାଉଛନ୍ତି କେତେ ପ୍ରକାର ଦୁଃଖ ରହୁଛି ତାଙ୍କର କେତେ କ୍ରନ୍ଦନ କରୁଛନ୍ତି କେତେ କ'ଣ ହେଉଛି କିନ୍ତୁ ଇଏ ହେଉଛି କ'ଣ କି କ'ଣ ଟେମ୍ପରାରୀ ସମ୍ବନ୍ଧ ଟେମ୍ପରାରୀ ରିଲେସନସିପ୍ ଅସ୍ଥାୟୀ ରିଲେସନ ଅସ୍ଥାୟୀ ସମ୍ବନ୍ଧରେ ଏଭଳି ଭାବରେ ମନ ଦୁଃଖ ସେମାନେ କରୁଛନ୍ତି ଆଉ ଯେଉଁ ସ୍ଥାୟୀ ସମ୍ବନ୍ଧ ଭଗବାନ ସହିତ ସମ୍ବନ୍ଧ ଇଏ ହେଉଛି ଆମର ସ୍ଥାୟୀ ସମ୍ବନ୍ଧ ଏଇ ଯେଉଁ ଶାସ୍ତ୍ର ଅଧ୍ୟୟନ କରୁଛେ ଏ ଅଧ୍ୟୟନ କରିବାର ଆଉ ଗୋଟେ ଅର୍ଥ ଆଉ ଗୋଟେ ରେଜଲ୍ଟ ହେଉଛି ଆର ଆଉ ଗୋଟେ ଫଳ ହେଉଛି ଆମେ ଏଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ଯେଉଁ କୁହାଯାଇଛି ବର୍ଣ୍ଣନା କରାଯାଇଛି ଯେ କ'ଣ ମାୟା ମୋଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପାୟ କହିଲ କୃଷ୍ଣ ବେଦ ପୁରାଣ ମାୟା ମୁଗ୍ଧରେ ଆମେ ରହିଛେ ମାୟା ଦ୍ୱାରା ମୁଗ୍ଧ ହେଇକି ରହିଛେ କୃଷ୍ଣଙ୍କର ସ୍ମରଣ ନାହିଁ ଆମର ଏଇଟା ବିସ୍ମରଣ ନୁହେଁ ଏଇଟା ଅସ୍ମରଣ ଏଇ ଦୁଇଟି ଜିନିଷ ରହିଛି ବିସ୍ମରଣ ଏବଂ ଅସ୍ମରଣ ବିସ୍ମରଣ କହିଲେ ଆମେ ଗୋଟେ ଜିନିଷ ଜାଣିଛେ ସେଇଟା ଭୁଲି ଯାଇଛେ ସେଇଟା ବିସ୍ମରଣ କୁହାଯିବ କିନ୍ତୁ ଅସ୍ମରଣ କହିଲେ ଆମେ ଜାଣିନା ସେ ଜିନିଷ ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ଏଇଟା ଆମେ ଅସ୍ମରିତ ଅସ୍ମରଣ ହେଇଯାଇଛି ଆମେ ସ୍ମରଣ ନାହିଁ ଆମର ବିଲକୁଲ ନାହିଁ ସ୍ମରଣ ଥିଲା ଗୋଟେ ଦିନ ଭଗବାନଙ୍କ ସହିତ ସମ୍ବନ୍ଧ ଥିଲା ଆମେ ସେଇଟା ଜାଣିନାହିଁ ଅସ୍ମରଣ ସେଇଟା ସେ ବିସ୍ମରଣ ନୁହଁ ଏଇଟା ଅସ୍ମରଣ ତେଣୁ ଆମେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେଇଟା ଆମେ ଭୁଲି ଯାଇଛୁ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି ତେଣୁ ସେ ବେଦ ପୁରାଣ ମାଧ୍ୟମରେ ଏଇସବୁ ଆମକୁ ଯେଉଁ ରହିଛି ସେ ଜ୍ଞାନ ଦଉ ପ୍ରଦାନ କରୁଛନ୍ତି ଆମର ଭଗବାନଙ୍କ ସହିତ ଗୋଟେ ରିଲେସନସିପ୍ ରହିଛି ନିତ୍ୟ ସମ୍ବନ୍ଧ ରହିଛି ଭଗବତ ଗୀତାରେ ଭଗବାନ କହିଲେ ମମି ବାଂଶ ଜୀବ ଲୋକେ ଜୀବ ଭୂତ ସନାତନ ଆମେ ଭଗବାନଙ୍କ ସହିତ ସନାତନ ଭାବର ଅଂଶ ସନାତନ ଭାବ କହିଲେ ସବୁବେଳେ ପାଇଁ ଏଭଳି କେତେବେଳେ ସମୟ ନଥିଲା ଯେତେବେଳେ ଆମର ଭଗବାନଙ୍କ ସହିତ ସମ୍ବନ୍ଧ ନଥିଲା ବା ଏଭଳି କେତେବେଳେ ସମୟ ଆସିବ ନାହିଁ ଯେତେବେଳେ ଆମର ସେ ସମ୍ବନ୍ଧ ଛିନ୍ନ ହୋଇଯିବ ସବୁବେଳେ ପାଇଁ ସେ ସମ୍ବନ୍ଧଟି ରହିଛି କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ଅନାଦିକାଳରୁ ଭୌତିକ ଜଗତରେ ସଂସାର ଚକ୍ରରେ ଘୁରି ବୁଲୁଛେ କିନ୍ତୁ ଯେତେବେଳେ ଭଗବାନ କଥା ଶ୍ରବଣ କରିବା ସେତେବେଳେ ସେଇ ଯେଉଁ ସଂସାର ଚକ୍ରରେ ଘୁରି ବୁଲୁଛେ ସେଇଟା ଛେଦନ ହୋଇଯିବ କଥା ଯେଉଁ ସେଥିପାଇଁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଆମର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ଜ୍ଞାନକୁ ଦେବେ ବେଦରେ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ଏ ତିନୋଟି ତତ୍ତ୍ୱ ରହିଛି ସେଥିପାଇଁ ଆଚାର୍ଯ୍ୟମାନେ କୁହନ୍ତି ଭଗବାନ ତ୍ରିଭଙ୍ଗ ଲଳିତ ତିନୋଟି ଭଙ୍ଗ ତିନୋଟି ସ୍ଥାନରେ ଯେଉଁ ବକ୍ର ଏ ତିନୋଟି ତତ୍ତ୍ୱକୁ ସୂଚିତ କରେ ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ ବେଦରେ ଏ ତିନୋଟି କଥା କୁହାଯାଇଛି ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏ ତତ୍ତ୍ୱ ପ୍ରଥମେ ଜ୍ଞାନ ଆସିବ ସମ୍ବନ୍ଧ ଜ୍ଞାନ ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି ସେଇଟା ଆମେ ଭୁଲିକିରି ଭୌତିକ ଜଗତରେ ସମ୍ବନ୍ଧ ଖୋଜି ବୁଲୁଛେ ଇଏ ମୋର ପିତା ଇଏ ମୋର ମାତା ଇଏ ମୋର ଭାଇ ଇଏ ମୋର ଭଉଣୀ କହିକିରି ସ୍ୱାମୀ ସ୍ତ୍ରୀ ଇତ୍ୟାଦି ସମ୍ବନ୍ଧ ରହିଛି ଇଏ ହେଉଛି ଭୌତିକ ସମ୍ବନ୍ଧ କିନ୍ତୁ ଆମେ ପ୍ରକୃତରେ ଯେଉଁ ଆମର ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧ ଖୋଜି ବୁଲୁଛେ କିନ୍ତୁ ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ନହୋଇଥିବାରୁ ଆମେ ଭୌତିକ ଜଗତରେ ସେ ସମ୍ବନ୍ଧକୁ ଯୋଡ଼ିକି ରଖୁଛେ, ଇଏ ହେଉଛି ଆମର ପିତା, ଇଏ ମାତା, ଯଦି ଚାଲିଯାଉଛନ୍ତି କେତେ ଦୁଃଖ ହେଉଛି ତାଙ୍କର, କେତେ ଦୁଃଖ ହେଉଛି, ଇଏ ଅସ୍ଥାୟୀ ସମ୍ବନ୍ଧ, ପ୍ରକୃତ ସମ୍ବନ୍ଧ ଆମର ତାଙ୍କ ସହିତ କିଛି ନାହିଁ। ପ୍ରକୃତ ସମ୍ବନ୍ଧ ହେଉଛି ଭଗବାନ ସହିତ ନିତ୍ୟ ସମ୍ବନ୍ଧ, ଭଗବାନ ସହିତ ଆମ ନିତ୍ୟ ସମ୍ବନ୍ଧ ରହିଛି, ତାଙ୍କୁ ଆମେ ଭୁଲି ଯାଇଛେ। କିନ୍ତୁ ଯାହାଙ୍କ ସହିତ ପ୍ରକୃତିରେ କୌଣସି ସମ୍ବନ୍ଧ ନାହିଁ, ତାଙ୍କୁ ଭାବୁଛି ଆମର ଏମାନେ ସବୁକିଛି, ଇଏ ହେଉଛି ମାୟା, ମାୟା କଥା। ତେଣୁ ଏ ଯେଉଁ ବେଦ ଉପନିଷଦ ସବୁ ରହିଛି, ଏ ଉପନିଷଦ ଶ୍ରବଣ କଲା ମାନେ ଏଇ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା, ଭଗବାନ ସହିତ ଆମର ସମ୍ବନ୍ଧ ଜ୍ଞାନ, ଇଏ ହେଉଛନ୍ତି ମଦନମୋହନ ତତ୍ତ୍ଵ। ଜୟତାଂ ଶ୍ରୁତ ପଙ୍ଗୁ ମମ ମନ୍ଦର ମତେ ଗତେ ମତ ସର୍ବସ ପାଦାମ୍ବୁଜୁ ରାଧା ମଦନମୋହନ। ଏଇ ସମ୍ବନ୍ଧ ଜ୍ଞାନ ସମ୍ବନ୍ଧ ତତ୍ତ୍ଵ ହେଉଛନ୍ତି ଭଗବାନ ମଦନମୋହନ, ଏଇ ସମ୍ବନ୍ଧ ଜ୍ଞାନ ସେ ପ୍ରଦାନ କରିବେ। ଆମର ଭଗବାନ ସହିତ ଗୋଟେ ସମ୍ବନ୍ଧ ରହିଛି, ନିତ୍ୟ ସମ୍ବନ୍ଧ ରହିଛି। ତେଣୁ ଭଗବାନଙ୍କ ଲୀଳାରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନେ ସେ ସମ୍ବନ୍ଧ ଜ୍ଞାନ ଜାଣିଛନ୍ତି, ଇଏ ହେଉଛନ୍ତି ଆମର ପ୍ରଭୁ, ବା କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ରହିଛନ୍ତି। ତେଣୁ ଏହିଭଳି ଭାବରେ ଦେବକୀ ଭଗବାନଙ୍କର ମା ରୂପରେ ସମ୍ବନ୍ଧିତ, ମାତା ରୂପରେ ଦେବକୀ, ରୁକ୍ମିଣୀ ଭଗବାନଙ୍କର ପତ୍ନୀ ରୂପରେ ସମ୍ବନ୍ଧିତ, ଇଏ ହେଉଛି ମାଧୁର୍ଯ୍ୟ, ମାଧୁର୍ଯ୍ୟ ଭାବ, ହଁ ମାଧୁର୍ଯ୍ୟ ଭାବ, ରୁକ୍ମିଣୀ ଦେବୀଙ୍କର ବାତ୍ସଲ୍ୟ ଭାବ, ବସୁଦେବ ମଧ୍ୟ ବାତ୍ସଲ୍ୟ ଭାବ, ସୁହୃଦ କିଏ ବନ୍ଧୁ ଭାବରେ ରହିଛନ୍ତି, କିଏ ସଖା ଭାବରେ ରହିଛନ୍ତି, କିଏ କେଉଁଭଳି ଭାବରେ ରହିଛନ୍ତି, ସୁହୃଦ ଏବଂ ଜ୍ଞାତ ୟୋ, ତାଙ୍କର ଜ୍ଞାତିମାନେ ଭଗବାନ ସହିତ ଯେଉଁମାନେ ଲୀଳାରେ ଭାଗ ନେଇଛନ୍ତି ସେମାନେ କିଏ। ଭାଗବତ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କଥା କହୁଛନ୍ତି, ଭଗବାନ ଯେତେବେଳେ ଅଘାସର ଲୀଳାଟି କରୁଥିଲେ ସେହି ସମୟରେ ଶ୍ଳୋକଟି ସେ କହୁଛନ୍ତି, କହୁଛନ୍ତି ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ ମାୟା ସୀତାନାଂ ନରଦାରକେଣ ସାକଂ ଗୁଜହୁ କୃତ ପୁଣ୍ୟ ପୁଞ୍ଜା। ଭଗବାନଙ୍କ ଲୀଳାରେ ସେମାନେ ଯେଉଁମାନେ ଅଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଭଗବାନ ସେତେବେଳେ 5 ବର୍ଷର ବାଳକ ସେ ଖେଳୁଥିଲେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ, ସେହି ଲୀଳାକୁ ଦେଖିକରି ସୁଖଦେବ ଗୋସ୍ୱାମୀ ଏହି ଶ୍ଳୋକଟି କହିଥିଲେ, ଦଶମ ସ୍କନ୍ଧ 12 ଅଧ୍ୟାୟରେ ରହିଛି। ସେ କହୁଛନ୍ତି ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଯେଉଁମାନେ ସତାଂ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି, ସେମାନେ ଯେତେବେଳେ ଏଇ ବାଳକକୁ ଦେଖନ୍ତି ସେମାନେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି, କାରଣ ତାଙ୍କ ଶରୀରର ଯେଉଁ ଅଙ୍ଗ କାନ୍ତି ରହିଛି ଇଏ ହେଉଛି ବ୍ରହ୍ମଜ୍ୟୋତି, ବ୍ରହ୍ମସୁଖାନୁଭୂତା। ଦାସ୍ୟ ଗତାନାଂ ପରଦୈବତେନ, ଭଗବାନଙ୍କ ସହିତ ଯେଉଁମାନେ ଦାସ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି ସେମାନେ ଏ 5 ବର୍ଷ ବାଳକ ହେଲେ କ'ଣ ହେବ ସେ ଜାଣନ୍ତି, ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା, ପରଦେବତା। ଏବଂ ମାୟା ସୀତାନାଂ ନରଦାର କେଣ, ଯେଉଁମାନେ ମାୟାରେ ଅଛନ୍ତି ସେମାନେ ଭାବନ୍ତି ଇଏ ଜଣେ ସାମାନ୍ୟ ମନୁଷ୍ୟ, ନରଦାର କେଣ ଅଭଜାନ୍ତି ମାଁ ମୁଢ଼ା, ଭଗବତ ଗୀତାରେ ଭଗବାନ କହିଲେ ମୂର୍ଖମାନେ ଭାବନ୍ତି ଇଏ ଜଣେ ମନୁଷ୍ୟ, ସାମାନ୍ୟ ମନୁଷ୍ୟ, ନରଦାର କେଣ। ତେଣୁ ସାକଂ ବୁଜହୁରୁ କୃତ ପୁଣ୍ୟ ପୁଞ୍ଜା, ଯେଉଁମାନେ ଭଗବାନଙ୍କ ଲୀଳାରେ ଯେଉଁ ସାମିଲ ହୋଇଛନ୍ତି ସେମାନେ ଅନେକ ପୁଣ୍ୟ କାର୍ଯ୍ୟ କରିଛନ୍ତି। ପୁଣ୍ୟ କାର୍ଯ୍ୟରେ ଆଚାର୍ଯ୍ୟମାନେ ଟିକାର କହନ୍ତି ପୁଣ୍ୟ କାର୍ଯ୍ୟ କଲେ ଭୌତିକ ପୁଣ୍ୟ ନୁହଁ, ଇଏ ହେଉଛି ଭଗବାନଙ୍କ ସମ୍ବନ୍ଧୀୟ ପୁଣ୍ୟ କାର୍ଯ୍ୟ, ଭଗବାନଙ୍କୁ ସନ୍ତୋଷ ବିଧାନ କରାଯାଇଛି ଯେଉଁ ପୁଣ୍ୟ କାର୍ଯ୍ୟରେ, ଏଇ ଭଗବାନ କଥା ଶୁଣୁଛେ ଇଏ ଗୋଟେ ପୁଣ୍ୟ କାର୍ଯ୍ୟ, ଏ ଭଗବାନ ଏଥିରେ ସନ୍ତୁଷ୍ଟ ହେଉଛନ୍ତି, ଭଗବାନ କଥା ଶୁଣୁଛନ୍ତି, ଭଗବାନ କଥା ଶୁଣୁଛନ୍ତି। ସେ କହିଲେ ନା ନାହାନ୍ତି ତିଷ୍ଠାମି ବୈକୁଣ୍ଠେ ଯୋଗିନାଙ୍କ ଦେହ ଚ ମଦଭକ୍ତ ଯତ୍ର ଗାଆନ୍ତି ତତ୍ର ତିଷ୍ଠାମି ନା, ଭଗବାନ କହିଲେ ମୁଁ ବୈକୁଣ୍ଠରେ ନଥାଏ କି ଯୋଗୀମାନଙ୍କ ହୃଦୟରେ ନଥାଏ, ମୋର ଭକ୍ତ ଯେଉଁଠି ମୋର କଥା ଗାନ କରନ୍ତି ମୁଁ ସେଇଠି ଥାଏ। ଏ ମୁଁ ସେ କଥା ଶୁଣିକିରି ଭଗବାନ କୃଷ୍ଣ ଜଗନ୍ନାଥ ରୂପ ଧାରଣ କରିଛନ୍ତି, ଭଗବାନ ମଧ୍ୟ ତାଙ୍କ କଥା ଶୁଣିବା ପାଇଁ ବହୁତ ଆନନ୍ଦିତ ହୁଅନ୍ତି, ବହୁତ ଆକର୍ଷିତ ହୁଅନ୍ତି। ଭଗବାନ କଥା ଏଭଳି ଭଗବାନ ମଧ୍ୟ ଆକର୍ଷିତ କରାଏ, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଶ୍ରବଣେ ଦର୍ଶନେ ଆକ ଶୟେ ସର୍ବ ମନ, ଶ୍ରବଣ ଦର୍ଶନେ ଆକ ଶୟେ ସର୍ବ ମନ, ଆପ୍ନା ସ୍ୱାଦିତେ କୃଷ୍ଣ କରେ ନା ଯତ୍ନ, ଆପ୍ନା ସ୍ୱାଦିତେ କୃଷ୍ଣ କରେ ନା ଯତ୍ନ। ଭଗବାନ ମଧ୍ୟ ସେ କଥା ଶୁଣିବା ପାଇଁ ଯତ୍ନ କରନ୍ତି, ସେ କଥା ଶୁଣିବା ପାଇଁ ସମସ୍ତଙ୍କର ମନ ଆକର୍ଷଣ କରେ। କୃଷ୍ଣଙ୍କର ମନ ମଧ୍ୟ ଆକର୍ଷଣ କରେ। ଏ ମାଧୁର୍ଯ୍ୟା ମୃତ ସଦା ଜେଇ ପାନ କରେ তৃষ্ণা শান্তি নহে তৃষ্ণা বাড়ে নিরন্তরে। এইভাবে ভাব মাধুর্যা মৃত যে পান করিব সে কে না হয়ে পান তৃষ্ণা শান্তি হব না পড়ব আহ শুনে এইভাবে ভাব সে কে ইয়ে হচ্ছে ভগবান কথা। ভগবান নিজে মধ্যে আকর্ষিত হুম ସେଥିପାଇଁ ମହାପ୍ରଭୁ ରୂପରେ ଆସିଲେ ସେ ଭଗବାନ କୃଷ୍ଣ। ଏଇସବୁ ଆଉ ଚୈତନ୍ୟ ଚରିତ୍ରାମୃତ ଆଦି ଲୀଳାରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଏମାନେ ଯେଉଁ ଭଗବାନ ଲୀଳାରେ ସାମିଲ ହେଉଛନ୍ତି ଏଇଭଳି ଭାବରେ ପୁଣ୍ୟ କାର୍ଯ୍ୟ କରୁଥିବାରୁ ଭଗବାନଙ୍କୁ ସନ୍ତୋଷ ବିଧାନ କରୁଥିବାରୁ ଆଜି ସେମାନେ ପାଇଲେ ଟିକେଟ୍ ପାଇଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ଭଗବାନ ଲୀଳାରେ ଦ୍ୱାରକା ଲୀଳାରେ ସେମାନେ ସାମିଲ ହେଇଛନ୍ତି, କିଏ ବୃନ୍ଦାବନ ଲୀଳାରେ ସାମିଲ ହେଇଥିଲେ, କିଏ ମଥୁରା ଲୀଳାରେ ସାମିଲ ହେଇଥିଲେ, କିଏ ଦ୍ୱାରକା ଲୀଳାରେ ସାମିଲ ହେଇଛନ୍ତି। ଏଇଭଳି ଭାବରେ ଭଗବାନ ଲୀଳାରେ ଆମେ ସାମିଲ ହେବା। ମହାପ୍ରଭୁ ପ୍ରଭୁପାଦ ମହାରାଜ କହନ୍ତି ଆମେ ଏଇ କଥା ଶ୍ରବଣ କରିବାର ଆଉ ଗୋଟେ ଫଳ ହେଉଛି, ଅନେକ ଶ୍ରବଣ ଫଳ କଥା ଶ୍ରବଣ ଅନେକ ଫଳ ରହିଛି, ଖାଲି ଗୋଟିଏ ଫଳ ରହିଛି ତାହା ନୁହଁ। ଗୋଟେ ଫଳ ହେଉଛି କ'ଣ ନା ଆମର ଇଚ୍ଛା ଜାଗ୍ରତ ହେବ, ଆମେ ସେଇ ଲୀଳାରେ ଭାଗ ନେବା କି ଏ ଇଚ୍ଛାଟି ଜାଗ୍ରତ ହେବ। ଏ ଦେବିକୀ ମାତାଜୀ କେତେ ଭାଗ୍ୟବତୀ ଭଗବାନଙ୍କ ମା ରୂପରେ ରହିଛନ୍ତି, ଏଇଭଳି ଭାବରେ ଆମର ମଧ୍ୟ ଗୋଟେ ଇଚ୍ଛା ଜାଗ୍ରତ ହେବ କଥା ଶୁଣିବା ମାତ୍ରେ, କଥା ଶୁଣିବା ଫଳରେ ଆମର ଏଇ ଇଚ୍ଛାଟି ଜାଗ୍ରତ ହେବ, ଆମେ ଏଇଭଳି ଭାବରେ ଭଗବାନଙ୍କ ଲୀଳାରେ ସାମିଲ ହେବା, ଏଇଭଳି ଭାବରେ ଆମର ଇଚ୍ଛା ଜାଗ୍ରତ ହେବ। ତେଣୁ ଇଚ୍ଛା ଜାଗ୍ରତ ହେଲେ ଭଗବାନ ସେଇଟା ବ୍ୟବସ୍ଥା କରିବେ, ତାପରେ ସେଇଭଳି ଭାବରେ ତାଙ୍କର ଧାମ ତାଙ୍କ ଲୀଳାରେ ଆମକୁ ସାମିଲ କରିବେ। ଯେତେବେଳେ କୁହାଯାଏ ଜଣେ ଯେତେବେଳେ ଭକ୍ତିରେ ସିଦ୍ଧିଲାଭ କରନ୍ତି, ଯେତେବେଳେ ସେ ଭୌତିକ ଜଗତକୁ ତ୍ୟାଗ କରନ୍ତି, ସେମାନେ ସିଧାସଳଖ ଭଗବତ ଧାମକୁ ଯାଆନ୍ତି ନାହିଁ, ସେମାନେ ଏଇ ଭଗବାନଙ୍କର ଯେଉଁ ଲୀଳା ଚାଲିଛି ଭୌମ ବୈକୁଣ୍ଠ ଭୌମ ଭଗବାନଙ୍କର ଯେଉଁଠି ଭୌମ ଲୀଳା ଚାଲିଛି ସେଇଠି ଯାଇ ସେମାନେ ଭାଗ ନିଅନ୍ତି। ପ୍ରୋବେସନ୍ ସେଇଟା ପ୍ରୋବେସନ୍ ବୋଲି କୁହାଯାଏ, ପ୍ରୋବେସନ୍ରେ ସେଇଠି ଲୀଳାରେ ସରିଲା ପରେ ସେମାନେ ଭଗବତ ଧାମକୁ ଯାଆନ୍ତି। ପ୍ରଭୁପାଦ ମହାରାଜ କଥା କହିଛନ୍ତି ଆମେ ସିଧାସଳଖ ଭଗବତ ଧାମକୁ ଯିବା ନାହିଁ, ଯାହାର ଯେଉଁ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ ସମ୍ବନ୍ଧ ଜ୍ଞାନ ରହିଛି ସେ ସମ୍ବନ୍ଧ ଜ୍ଞାନଟି ପରିସ୍ଫୁଟ ହେବ ଆସ୍ତେ ଆସ୍ତେ ଶ୍ରବଣ ମାତ୍ରକେ, ସେ ଜ୍ଞାନଟା ଆମର ଆସିବ ପ୍ରକାଶ ପାଇବ। ଭଗବାନଙ୍କ ସହିତ ସମ୍ବନ୍ଧ ଜ୍ଞାନ ରହିଛି ସେ ସମ୍ବନ୍ଧ ଜ୍ଞାନ ପ୍ରକାଶିତ ହେବ। ତେଣୁ ତାପରେ ହେଉଛି ଅଭିଧେୟ, ଅଭିଧେୟ କହିଲେ ସମ୍ବନ୍ଧର ଆଦାନ ପ୍ରଦାନ ହେବ। ଦଦାଦି ପ୍ରତିଗୁଣାଦି ଗୁହେମ ଆକାଦି ପୃଚ୍ଛତି ଭୁଙ୍କ୍ତେ ବୋଝେତି ଶୈବ ଷଡ଼ବିଧା ପ୍ରତି ଲକ୍ଷଣ। ଇଏ ଆଦାନ ପ୍ରଦାନ ଭାବର ଆଦାନ ପ୍ରଦାନ, ଏଇଭଳି ଭାବରେ ଆମେ କିଛି ଦେବା ସେ କିଛି ଆମକୁ ପ୍ରଦାନ କରିବେ, ଆମେ କିଛି ତାଙ୍କୁ ଖାଦ୍ୟକ୍ରମ ଦେବା ସେ ଆମକୁ କିଛି ପ୍ରଦାନ କରିବେ, ଆମେ କିଛି ତାଙ୍କ କଥା କହିବା ସେ ଆମକୁ କିଛି କଥା କହିବେ। ଏ ଭାବର ଆଦାନ ପ୍ରଦାନ ଇଏ ହେଉଛି କ'ଣ, ଇଏ ହେଉଛି ଅଭିଧେୟ, ହେଉଛି ଭକ୍ତି। ଭକ୍ତି ଏଭଳି ଭାବରେ ଆଦାନ ପ୍ରଦାନ ଚାଲିବ ଭକ୍ତିର କଥା, ଏବଂ ଏଇଭଳି ଭାବରେ ସମ୍ବନ୍ଧ ଅଭିଧେୟ ପରେ ପ୍ରୟୋଜନ ତତ୍ତ୍ୱ ଆମେ ପ୍ରାପ୍ତ ହେବା, ସେ ହେଉଛି କୃଷ୍ଣ ପ୍ରେମ। ଏ ଶ୍ରବଣର ମୁଖ୍ୟ ଲକ୍ଷଣ ହେଉଛି କୃଷ୍ଣ ପ୍ରେମ, ଆନୁଷଙ୍ଗିକ ଫଳ ହେଉଛି ଏ ଭବରୋଗକୁ ଦୂର କରିଦେବ, ସଂସାର ଚକ୍ରକୁ ନଷ୍ଟ କରିଦେବ। ତେଣୁ ଆଜି ଦ୍ୱାରକା ଲୀଳାରେ ଯେଉଁମାନେ ସବୁ ଭାଗ ନେଇଛନ୍ତି ତାଙ୍କର ବିଭିନ୍ନ ସ୍ତର ସବୁ ରହିଛି। ଦେବକୀଙ୍କୁ ପ୍ରଥମ କୁହାଗଲା ଦେବକୀ, ସେ ଏଇଭଳି ଭାବରେ ତାଙ୍କ କୃଷ୍ଣଙ୍କ ପ୍ରତି ଆକର୍ଷଣ ରହିଛି, କାହାର କେଉଁଭଳି ଭାବରେ ସମ୍ବନ୍ଧ ରହିଛି ସେ ସେଇ ଅନୁସାରେ ସେ କୃଷ୍ଣ ପ୍ରେମ ଲାଭ କରିବେ। କୃଷ୍ଣ ପ୍ରେମର ମଧ୍ୟ ବିଭିନ୍ନ ସ୍ତର ରହିଛି, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଇତ୍ୟାଦି ସେ ବିଭିନ୍ନ ସ୍ତର ରହିଛି। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଏ ପ୍ରେମର ଉର୍ଦ୍ଧ ସ୍ତର, ରାଧା କୃଷ୍ଣ ପ୍ରଣୟ ବିକୃତି ବୋଲି କୁହାଯାଏ, ପ୍ରଣୟ ସ୍ତର ପ୍ରେମର ଉର୍ଦ୍ଧ ସ୍ତର ହେଉଛି ଏସବୁ ଜିନିଷ। ତେଣୁ କିଏ କେଉଁଭଳି ଭାବରେ କେଉଁ ସ୍ତରରେ ଅଛନ୍ତି, ତେଣୁ ଦେବକୀ ବହୁତ ଉନ୍ନତ ସ୍ତରରେ ଥିଲେ, ତେଣୁ ତାଙ୍କ ନାମ ପ୍ରଥମେ କୁହାଗଲା ଦେବକୀ ଦେବୀ ରୁକ୍ମିଣୀଆ, ତାପରେ ଆସିଲା ରୁକ୍ମିଣୀ, ତାପରେ ଆସିଲେ ଆନନ୍ଦୁନ୍ଦୁବୀ ବା ବସୁଦେବ, ତାପରେ ଆସିଲେ ସୁହୃଦ, ତାପରେ ଆସିଲେ ଜ୍ଞାନତୟୁ। ଭଗବାନ ସହିତ କୁଟୁମ୍ବ କୁଟୁମ୍ବ ସମ୍ବନ୍ଧରେ କୁଟୁମ୍ବ ଶବ୍ଦଟି ବ୍ୟବହାର କରାଯାଇଛି ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ, ଭୀଷ୍ମଦେବ ତାଙ୍କ ସ୍ତୁତିରେ ସେ କଥା କହିଥିଲେ କୁଟୁମ୍ବ ଜ୍ଞାନ୍ତି କୁଟୁମ୍ବ। କୁଟୁମ୍ବ ଶବ୍ଦର ଅର୍ଥ ହେଉଛି କୁତ୍ସିତ କର୍ମ କରିକି ମଧ୍ୟ ଜଣେ ତାଙ୍କର ପରିବାର ପୋଷଣ କରିବେ, ଏ ହେଉଛି କୁଟୁମ୍ବ ଶବ୍ଦର ଅର୍ଥ। କୁଟୁମ୍ବ ଭଗବାନ ସେହିଭଳି ଭାବରେ ପାଣ୍ଡବମାନଙ୍କୁ ନିଜ କୁଟୁମ୍ବ ବୋଲି ମାନୁଥିଲେ। ଏ ଶ୍ଳୋକଟି ଅଛନ୍ତି, ଆମେ ସମୟ ହୋଇଗଲାଣି କିନ୍ତୁ ତଥାପି ଆମେ ଖାଲି କହିଥାଉ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି, ଯେତେବେଳେ ଭଗବାନ ଯୁଧିଷ୍ଠିର ମହାରାଜ ପାଣ୍ଡବମାନଙ୍କ ସହିତ ଭୀଷ୍ମଦେବଙ୍କର ସରସଜ୍ଜାରେ ଅଭ୍ୟସ୍ତ ରହିଛନ୍ତି ସେହି ସମୟରେ ସେ ଶ୍ଳୋକଟି କହିଛନ୍ତି। କୁଟୁମ୍ବ କୁଟୁମ୍ବ କହିଲେ ଏଭଳି ଭାବରେ ନିଜ ପରିବାରକୁ ରକ୍ଷା କରିବା ପାଇଁ କୁତ୍ସିତ କାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନେ ପଶ୍ଚାତପଦ ହେବେ ନାହିଁ, ଯେଉଁ କୁଟୁମ୍ବ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନ ସେଇଭଳି ଭାବରେ କ'ଣ ନ କରିଛନ୍ତି ଅର୍ଜୁନଙ୍କ ପାଇଁ ପାଣ୍ଡବମାନଙ୍କ ପାଇଁ କ'ଣ ସବୁ ନ କରିଛନ୍ତି ସିଏ, ଏସବୁ ଗୋଟେ ଅଛନ୍ତି ଆଉ ନାହିଁ, ଏସବୁ ରହିଛି କୁଟୁମ୍ବ ଶବ୍ଦ। ତେଣୁ ଏଇଭଳି ଭାବରେ ଭଗବାନ ସହିତ ସବୁ ସମ୍ବନ୍ଧିତ ଥିଲେ ଦ୍ୱାରକାରେ କୁଟୁମ୍ବ ଇତ୍ୟାଦି ସବୁ ରହିଛନ୍ତି ବା ଜ୍ଞାନ୍ତି ଏମାନେ ଶୁଦ୍ଧ ଜ୍ଞାନ ଶୋଚନ ବିଳାଦ କୃଷ୍ଣ ମନିର୍ଗତମ, ଯେ ବିଳାଦ ବୋଲି ଯେ ଗୁମ୍ଫାରୁ କୃଷ୍ଣ ଆସିନାହାନ୍ତି ଏ କଥା ଶୁଣିକିରି ଏଇଭଳି ଭାବରେ ସେମାନେ ଅଶୋଚନ ସୂଚନା କରିବା ପାଇଁ ଶୋକ କରିବା ପାଇଁ ଆରମ୍ଭ କଲେ, ଦୁଃଖ କରିବା ପାଇଁ ଆରମ୍ଭ କଲେ, କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ବିଳାପ କରିବା ପାଇଁ ଆରମ୍ଭ କଲେ, ଏସବୁ କଥା ରହିଛି। ତେଣୁ ଏ ଶ୍ଳୋକର ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି, ଦେବୀ ଈଶ୍ୱରୀ ମହିଷୀ ଇତ୍ୟର୍ଥ, ଦେବୀ କହିଲେ ଈଶ୍ୱରୀ ବା ଦୈବୀ ଗୁଣ ତାଙ୍କର ସବୁ ରହିଛି, ଏବଂ ଏଠି ବିଶେଷ ଭାବରେ ଦେବୀ ଶବ୍ଦର ଅର୍ଥ ହେଉଛି ଈଶ୍ୱରୀ ମହିଷୀ, ମହିଷୀ କହିଲେ ରୁକ୍ମିଣୀ ଦେବୀ, ରୁକ୍ମିଣୀ ଦେବୀ ତାଙ୍କର ପତ୍ନୀ, ତାଙ୍କ କଥା ଦେବୀ ଅର୍ଥରେ ଈଶ୍ୱରୀ ବା ମହିଷୀ। ଏବଂ କୃଷ୍ଣ ଶବ୍ଦ ଯେତେବେଳେ କୁହାଯାଉଛି, କୃଷ୍ଣ ଶବ୍ଦର ଅର୍ଥ ହେଉଛି ସର୍ବଚିତ୍ତାକର୍ଷକ ମିତି, ଚିତ୍ତକୁ ଯିଏ ଆକର୍ଷଣ କରନ୍ତି କିଭଳି ଭାବରେ ତାଙ୍କ ଶୋକ ନ ହେବ, ସେ ଯଦି ନ ରହିବେ ତାଙ୍କର ଚାଲିଗଲା ପରେ ବା ତାଙ୍କର ଆବସେନ୍ସରେ କେତେ ସୁଖ ନ ହେବ, ଶୋକ ନ ହେବ। କୃଷ୍ଣ ସେଥିପାଇଁ ଶବ୍ଦ ବ୍ୟବହାର କରାଗଲା, ସର୍ବଚିତ୍ତାକର୍ଷକ ଚିତ୍ତକୁ ପୂର୍ଣ୍ଣ ଭାବରେ ଆକର୍ଷଣ କରିବେ, ଚିତ୍ତାକର୍ଷକ। ତେଣୁ ସେହିଭଳି ଭାବରେ ତାର ଅର୍ଥ ହେଉଛି ମହାଶୋକ, ଖାଲି ଶୋକ ନୁହଁ, ଏଠି ସୂଚନ ଶୋଚନ ବୋଲି କହାଗଲା କିନ୍ତୁ ମହାଶୋଚନ ମହାଶୋକ, କାରଣ କୃଷ୍ଣ ଶବ୍ଦ ଲାଗିଛି ତା ପୂର୍ବରୁ, ଏଥିରୁ ଆମେ ଜାଣିବା ମହାଶୋକ ଆରମ୍ଭ ହେଲା ତାଙ୍କର, ସେମାନଙ୍କର ସବୁ ଯେଉଁମାନେ ଭଗବାନଙ୍କ ସହିତ ଏଇଭଳି ଭାବରେ ଯୁକ୍ତ ଥିଲେ। ଜୀବଗୋସ୍ୱାମୀ କହୁଛନ୍ତି, ଦେବକୀ ରୁକ୍ମିଣୀ ଏମାନେ ହେଉଛନ୍ତି ପ୍ରଥମେ କୁହାଗଲା, କାହିଁକି ନା ସେମାନଙ୍କର ପ୍ରେମ ଅଧିକା ରହିଛି, ସେଥିପାଇଁ ଆଗ ଦେବକୀ କୁହାଗଲା, ତାପରେ ରୁକ୍ମିଣୀ କୁହାଗଲା, ତାପରେ ବସୁଦେବ ଏବଂ ଅନ୍ୟମାନଙ୍କ ସୁଦ ଜ୍ଞାତିମାନଙ୍କ କଥା କୁହାଗଲା। ତେଣୁ ଏ ହେଉଛି ପ୍ରେମର ସ୍ତର ଅନୁସାରେ ସେ ଅନୁସାରେ ତାଙ୍କର ନାମ ନିଆଯାଇଛି। ଦେବକୀଙ୍କର ଏହିଭଳି ଭାବରେ କୃଷ୍ଣଙ୍କ ପ୍ରତି ଅତି ବହୁତ ପ୍ରେମ ରହିଛି। କୁନ୍ତିଦେବୀ ମଧ୍ୟ ତାଙ୍କ ସ୍ତୁତିରେ ସେ କଥା କହିଲେ, କୃଷ୍ଣାୟ ବାସୁଦେବାୟ ଦେବକୀ ନନ୍ଦନାୟ ଚ ନନ୍ଦଗୋପ କୁମାରାୟ ଗୋବିନ୍ଦାୟ ନମୋ ନମଃ। ଭଗବାନ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏଇ ଦ୍ୱାରକା ଲୀଳା ପରେ ଏ ଯେଉଁ କ'ଣ ଯେଉଁ ରହିଛି ମହାଭାରତ ଯୁଦ୍ଧ ପରେ ଭଗବାନ ଯେତେବେଳେ ଫେରିବା ପାଇଁ ବସୁଛନ୍ତି କେଉଁଠୁ ହସ୍ତିନାପୁରରୁ ଦ୍ୱାରକାକୁ, ସେହି ସମୟରେ କୁହନ୍ତୁ ଦେବୀ ଭଗବାନଙ୍କୁ ସ୍ତୁତି କରିଛନ୍ତି, 26 ସ୍ତୁତି ରହିଛି, ତାହାଦେହରେ ଗୋଟେ ସ୍ତୁତି କହୁଛନ୍ତି, କୃଷ୍ଣାୟ ଭଗବାନଙ୍କର ଯେତେ ଅବତାର ରହିଛନ୍ତି ତା ଭିତରେ ଶ୍ରେଷ୍ଠ ହେଉଛନ୍ତି କୃଷ୍ଣ, କୃଷ୍ଣାୟ ଅନେକ ଅବତାର ସବୁ ରହିଛନ୍ତି କିନ୍ତୁ ଶ୍ରେଷ୍ଠ ହେଉଛନ୍ତି କୃଷ୍ଣ, ତେଣୁ କୃଷ୍ଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ କୃଷ୍ଣାୟ। ତାପରେ ଆସିଲେ ବାସୁଦେବାୟ, ବାସୁଦେବ କହିଲେ ବସୁଦେବ ବହୁତ ଧନ୍ୟ, କାହିଁକି ପିତା ପୁତ୍ର ରୂପରେ ଭଗବାନ ବହୁତ ବର୍ଷ ତପସ୍ୟା କରିଥିଲେ ପୂର୍ବ ଜନ୍ମରେ, ଯେତେବେଳେ ସ୍ୱାମୀମାନଙ୍କ ସମୟରେ ବସୁଦେବ ଥିଲେ ସୁତପା ଏବଂ ଦେବକୀ ଥିଲେ କୃଷ୍ଣୀ, 12,000 ବର୍ଷ ଧରି ତପସ୍ୟା କରିଥିଲେ ଭଗବାନଙ୍କ ଭଳି ଜଣେ ପୁତ୍ର ପାଇବା ପାଇଁ, ତେଣୁ ଭଗବାନ ତାଙ୍କ ପୁତ୍ର ରୂପରେ ଆସିଥିଲେ। ତେଣୁ ଏଠି ଯେଉଁ କୁହାଯାଉଛି କୃଷ୍ଣାୟ ବାସୁଦେବାୟ, ବସୁଦେବ ହେଉଛନ୍ତି ବସୁଦେବ ପୁତ୍ର, ବସୁଦେବ ହେଉଛନ୍ତି ବହୁତ ଧନ୍ୟ କୃଷ୍ଣଙ୍କର, କୃଷ୍ଣ ବସୁଦେବଙ୍କୁ ବହୁତ ଧନ୍ୟ ଭାଗ୍ୟବାନ କରିଛନ୍ତି, ସେ ଭଗବାନଙ୍କ ପୁତ୍ର ତାଙ୍କ ପୁତ୍ର ରୂପରେ ଆସିଛନ୍ତି। କୃଷ୍ଣାୟ ବାସୁଦେବାୟ ଦେବକୀ ନାଙ୍ଗନା ଅଛ ଅଷ୍ଟମ ଅଧ୍ୟାୟ ଏକୋଇଶ ଶ୍ଳୋକରେ ଏଇଟା କୁହାଯାଇଛି। କ'ଣ ସିଏ ନା ସର୍ବାବତାରେଷୁ ମଧ୍ୟ ତ୍ୱମେବ ଇତି ଶ୍ରେଷ୍ଠ ଇତ୍ୟାହ, ଯେତେ ଅବତାର ରହିଛନ୍ତି ତାଙ୍କ ଭିତରେ ଆପଣ ହେଉଛନ୍ତି ଶ୍ରେଷ୍ଠ, ତେଣୁ କୃଷ୍ଣାୟ ତେଣୁ ତାପରେ ତଥାପି ଯାହା ତ୍ୱ ସ୍ୱୀକରୋସି ତେଷୁ ଅପି ପ୍ରେମ ବସ୍ତୁ ଧନ୍ୟସୁ ମଧ୍ୟ ମଦ୍ଭ୍ରାତା ଅତି ଧନ୍ୟ। ଆପଣ ଯାହାକୁ ନିଜର ବୋଲି ସ୍ୱୀକାର କରନ୍ତି ସେମାନଙ୍କ ଭିତରେ ମୋର ଭାଇ ବସୁଦେବ ଆପଣ ତାଙ୍କୁ ପିତା ରୂପରେ ଗ୍ରହଣ କରିଛନ୍ତି, ସ୍ୱୀକାର କରିଛନ୍ତି, ତେଣୁ ସିଏ ବହୁତ ଧନ୍ୟ ଅତି ଧନ୍ୟ ଯସ୍ତେ ପିତ୍ୟତ୍ୟାହ ବାସୁଦେବା ଇତି। ତଥାପି ଅଧିକ ପ୍ରେମବତୀ ଦେବକୀ ଧନ୍ୟା, ତାଠାରୁ ଅଧିକ ହେଉଛନ୍ତି ଦେବକୀ। ତଥାପି ଅଧିକ ପ୍ରେମବତୀ ଦେବକୀ ଧନ୍ୟା ଯାହାତେ ମାତେତ୍ୟାହ ଦେବକୀ ନନ୍ଦୟସି ତଦୀୟ ଗର୍ଭେ ସ୍ଥିତ୍ୟା ତାଂ ସର୍ବତୋପି ସମୃଦ୍ଧିମତୀ କରୁଛି ଇତ୍ୟର୍ଥ। ମାଆଙ୍କ ଗର୍ଭରେ ରହିଲେ ଆଠ ମାସ କାଳ ରହିଲେ, ଆଠ ମାସ କାଳ ରହିଲେ ତାଙ୍କର କେତେ ଆନନ୍ଦ ନେଉଥିବ ଭଗବାନ ଆନନ୍ଦ କନ୍ଦ ତାଙ୍କ ପାଖରେ ରହି ତାଙ୍କ ଗର୍ଭରେ ରହିଛନ୍ତି। ଦଶମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସା ଦେବକୀ ସର୍ବ ଜଗନ୍ନିବାସ ନିବାସ ଭୂତା ନିତରାନ୍ନରେ ଯେ କ'ଣ ଭୁଜେନ୍ଦ୍ର ଗେହେ ଅଗ୍ନି ଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଫଳେ ଯଥା ସତୀ। ଦେବକୀ ଦେବୀଙ୍କ ଗର୍ଭରେ ଯେତେବେଳେ ମା ରହିଛନ୍ତି ସେତେବେଳେ ସୁଖଦେବ ଗୋସ୍ୱାମୀ ମନ ଦୁଃଖରେ ଏ ଶ୍ଳୋକଟି କହୁଛନ୍ତି, ସା ଦେବକୀ ସର୍ବ ଜଗନ୍ନିବାସ, ଦେବକୀ ଯେ ଭଗବାନ ଯଦି ସର୍ବ ଜଗନ୍ନିବାସ ସମସ୍ତ ଜଗତ ଯାହାଙ୍କ ପାଖରେ ରହୁଛନ୍ତି ସିଏ ଭଗବାନ ତାଙ୍କର ମାଆଙ୍କର ଗର୍ଭରେ ନିବାସ କରୁଛନ୍ତି। ସା ଦେବକୀ ସର୍ବ ଜଗନ୍ନିବାସ ନିବାସ ଭୂତା ନିତରାମ ନେରେ ଯେ ଭଗବାନ ତାଙ୍କ ଗର୍ଭରେ ରହିଲେ ମଧ୍ୟ ସିଏ ଏତେ ଶୋଭିତ ହେଉନାହାନ୍ତି, କାହିଁକି ନା କ'ଣ ଏଇ କଂସର ବନ୍ଦୀଶାଳାରେ ସେ ରହିଛନ୍ତି, ତାଙ୍କର ସ୍ୱଭାବକୁ କେହି ଦେଖିପାରୁନାହାନ୍ତି। ନିବାସ ଭୂତା ନିତରାମ ନେରେ ଯେ ଏଇ କଂସର ବନ୍ଦୀଶାଳାରେ ରହିଛନ୍ତି, ତାଙ୍କର ଯେଉଁ ସ୍ୱଭାବ ରହିଛି କେହି ଦେଖିପାରୁନାହାନ୍ତି। ବିବେଶ ଭୂତା ନିତାଙ୍ଗରେ ଯେ ଭୁଜେନ୍ଦ୍ର ଗେହେ ଅଗ୍ନିଶିଖେ ବୃଦ୍ଧା, ଯେମିତି ଅଗ୍ନିଶିଖା ଅଗ୍ନିଶିଖା ଉପରେ ଯଦି ଗୋଟେ ଘୋଡ଼େଇ ଦେବା ବା ହାଣ୍ଡିଟେ ପକେଇଦେବା ଆଙ୍କଟେ ଲଗେଇଦେବା ଆଉ କିଏ ଦେଖାଯିବ, ସେଇଭଳି ଭାବରେ ଅଗ୍ନିଶିଖେ ବୃଦ୍ଧା ସରସ୍ୱତୀ ଜ୍ଞାନ ଫଳେ ଯଥା ସତୀ। ଯେଉଁଭଳି ଭାବରେ ଆଉ ଗୋଟେ ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ, ସରସ୍ୱତୀ ଦେବୀ ଜଣେ ଜ୍ଞାନ ଫଳ, ଜଣେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ତାଙ୍କ ପାଖରେ ଆସି ପହଞ୍ଚିଗଲେ ସରସ୍ୱତୀ ଦେବୀ ସେ ଜ୍ଞାନୀ ଖଳ, ସେ ଜ୍ଞାନକୁ ପ୍ରଦାନ କରିବେ ନାହିଁ, ତେଣୁ ସରସ୍ୱତୀ ଦେବୀ ମନ ଦୁଃଖରେ ରହିବେ ସେଇଭଳି ଭାବେ। ଏ ଯେଉଁ ଭଗବାନଙ୍କ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି ଯେଉଁମାନେ ମହାପ୍ରଭୁ କହିଲେ ଏ ଜ୍ଞାନକୁ ସବୁଠାରୁ ବିତରଣ କର, ତୁମ ପାଖରେ ରଖିକି ରଖିଲେ ହେବ ନାହିଁ, ସମସ୍ତେ ବିତରଣ କର, ଯାହାର ଦେଖ ତାହାର କହ କୃଷ୍ଣ ଉପଦେଶ ଜ୍ଞାନ ଖେଳ ଯଥା ସତୀ ଅସତୀ ଏ ଅସତୀ ବ୍ୟକ୍ତି ସିଏ, ତେଣୁ ଦେବକୀ ସେହିଭଳି ଭାବରେ ଶୋଭିତ ହେଉଛନ୍ତି। ତେଣୁ ଏ କଥା କହିଲେ ଯେ ସମୃଦ୍ଧମତୀ କରିଶୁ ତୁମେ ତଥାପି ଅଧିକ ପ୍ରେମବାନ ନନ୍ଦ, ତା ଉପରେ ହେଉଛନ୍ତି ନନ୍ଦ ମହାରାଜ, କାରଣ ଇଏ ହେଉଛି ଐଶ୍ୱର୍ଯ୍ୟ ଲୀଳା କିନ୍ତୁ ସେଠି ହେଉଛି ମାଧୁର୍ଯ୍ୟ ଲୀଳା, ନନ୍ଦ ମହାରାଜ ବୃନ୍ଦାବନ ସବୁ ମାଧୁର୍ଯ୍ୟ ଲୀଳା, ତେଣୁ ତଥାପି ଅଧିକ ପ୍ରେମବାନ ନନ୍ଦ ଧନ୍ୟ ଇତ୍ୟାହ ନନ୍ଦ ଗୋପସ୍ୟ କୁମାରାୟ। ଭଗବାନଙ୍କର ଯେଉଁ କୌମାର ଲୀଳା ମାଧୁର୍ଯ୍ୟମ ସହେବ ଅଶ୍ୱଦୟମ ଆସିତି ଭାବ, ଭଗବାନଙ୍କର ଯେଉଁ ବାଲ୍ୟ ଲୀଳା କୌମାର ଲୀଳା ପୌଗଣ୍ଡ ଲୀଳା ଇତ୍ୟାଦି ସବୁ ହେଇଥିଲା ଏଇଟାକୁ ବସୁଦେବ ଦେବକୀ ଦେଖିପାରିନଥିଲେ, କିନ୍ତୁ ନନ୍ଦ ନନ୍ଦ ଯଶୋଦା ଇତ୍ୟାଦି ଦେଖିଥିଲେ ଏବଂ ରୋହିଣୀ ମା ମଧ୍ୟ ଦେଖିଥିଲେ, ତେଣୁ ଭଗବାନ ଯେତେବେଳେ ତାଙ୍କ ଦ୍ୱାରକା ଲୀଳାରେ ସେଇ ବୃନ୍ଦାବନକୁ ସବୁବେଳେ ଭାଳି ହେଉଛନ୍ତି, ରୁକ୍ମିଣୀକୁ ଯେତେବେଳେ ଡାକୁଛନ୍ତି ସେତେବେଳେ ଡାକି ଦେଉଛନ୍ତି ରାଧିକା କରି, ରୁକ୍ମିଣୀକୁ ରାଧିକା କରି ଡାକୁଛନ୍ତି, ଏସବୁ ଯେତେବେଳେ ହେଉଛି 16,108 ରାଣୀ ଚିନ୍ତା କରୁଛନ୍ତି ଯେ ବୃନ୍ଦାବନରେ କ'ଣ ସବୁ ଲୀଳା ହେଇଥିଲା କୃଷ୍ଣ ଏ ପର୍ଯ୍ୟନ୍ତ ମୋତେ ଭୁଲି ପାରୁନାହାନ୍ତି, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୁଗ, ତେଣୁ ମା ରୋହିଣୀ ଏସବୁ ବୃନ୍ଦାବନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ଯାହାକୁ ଶୁଣିକିରି ଭଗବାନ କୃଷ୍ଣ ଏଇ କ'ଣ ଜଗନ୍ନାଥ ରୂପ ଧାରଣ କରିଛନ୍ତି। ବୃନ୍ଦାବନ କର ଲୀଳା ଧରି ଗୋପବେଶ ଶରୀରାରାନ୍ତ ପ୍ରଭୁ ନାହିଁ ପାୟ ଶେଷ। ଏଇଭଳି ଭାବରେ ଅନେକ ବୃନ୍ଦାବନ ଲୀଳା ସବୁ ରହିଛି। ମା ରୋହିଣୀ ମା ସବୁ ଥିଲେ, ସେ ସବୁ ଦେଖୁଥିଲେ ଏବଂ ଦେବତୀ ମଧ୍ୟ ଏ ଭଗବାନଙ୍କ ଯେଉଁ ଲୀଳାଟି ହେଇଥିଲା, ମା ଯଶୋଦା ତାକୁ ବାନ୍ଧିଥିଲେ ଯେଉଁଦିନ କାର୍ତ୍ତିକ ମାସ ଭଗବାନ ଯେତେବେଳେ 3 ବର୍ଷ ରହିଥିଲେ, କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଏ ଲୀଳାଟି ହେଇଥିଲା। ସେଇ ସମୟରେ ଦେବକୀ ମଧ୍ୟ ଆସି ସେ ଲୀଳାଟିକୁ ଦେଖିଛନ୍ତି। ଏ କିଏ ହଁ ଦେବକୀ ଦେଖିଛନ୍ତି, ସେ ଯେଉଁ ସ୍ତୁତି କରିଛନ୍ତି ତା ଦେହରେ ଗୋଟେ ରହିଛି। ଯଶୋଦା ମା ବାନ୍ଧିଥିଲେ, ତମର ଯେଉଁ ହଉଥିଲା କ୍ରନ୍ଦନ କରୁଥିଲ ସେଇଟା ବି ସେ ସବୁ ରହିଛି। ଦେବକୀ ମା ତ ଆସିଥିଲେ, ସେ ମନ୍ଦାଳକୁ ଆସିଥିଲେ ଗୋକୁଳରେ, ଏଇଟା ବଲ୍ଲଭାଚାର୍ଯ୍ୟ ତାଙ୍କ ଭାଷାରେ କହିଛନ୍ତି କଥା। ତେଣୁ ସେ ଦେଖିଥିଲେ ସେ ଲୀଳାଟିକୁ। ତେଣୁ ଏଇଭଳି ଭାବରେ ମଥୁରା ଲୀଳା ବା ଦ୍ୱାରକା ଲୀଳା ଠାରୁ ଆହୁରି ଉନ୍ନତ ଲୀଳା ହେଉଛି ବୃନ୍ଦାବନ ଲୀଳା। ନନ୍ଦଗୋପ ସୁକୁମାରାୟ କୌମାର ଲୀଳା କୌମାର ଲୀଳା ମାଧୁର୍ଯ୍ୟ ସଏବ ଆସ୍ୱାଦୟ ମାସ ଇତି ଭାବ। ଆଠାରୁ ଆହୁରି ଉନ୍ନତ ହେଉଛି ରାଧାରାଣୀଙ୍କର ଭାବ, କିନ୍ତୁ ଦେବକୀ ମାତା ସେଇଟାକୁ ବର୍ଣ୍ଣନା କରିଲେ ନାହିଁ। କାହିଁକି ନା ସେ ମାଧୁର୍ଯ୍ୟ ଭାବଟା ସିଏ ଏଇ ରହିଛନ୍ତି ବାତ୍ସଲ ଭାବରେ ଅଛନ୍ତି, ସେଇଟା ସେ ଆସ୍ୱାଦନୀୟ ନୁହଁ, ସେଥିପାଇଁ ସେଇଟାକୁ ସେ କହିନାହାନ୍ତି। ଏଇଭଳି ଭାବରେ ପ୍ରାର୍ଥନା ରହିଛି। ଦ୍ୱାରକାବାସୀମାନେ ଏଇଭଳି ଭାବରେ ସୂଚନା କରୁଛନ୍ତି, ତାଙ୍କର ସ୍ତର ଅନୁସାରେ ସେମାନେ ଶୋକପ୍ରାପ୍ତ ହେଉଛନ୍ତି। ଯାହାର ଯେଉଁଭଳି ଭାବରେ ଭଗବାନ ସହିତ ଯେତିକି ଆକର୍ଷଣ ରହିଛି, ତାଙ୍କର ଶୋକ ମଧ୍ୟ ସେଇଭଳି ଭାବରେ ରହିଛି। ଲୀଳାଚ ସେଇଭଳି ଭାବରେ କରୁଛନ୍ତି। ପ୍ରକୃତରେ ଇଏ ହେଉଛି ପ୍ରକୃତରେ ଯେଉଁ କ'ଣ ଦୁଃଖ, ଦୁଃଖ ଭିତରେ କେଉଁ ଦୁଃଖ ହେଉଛି ସବୁଠାରୁ ଶ୍ରେଷ୍ଠ? ମହାପ୍ରଭୁ କଥା କହିଛନ୍ତି, ତା ମଧ୍ୟ ବର୍ଣ୍ଣନା କରାଯାଇଛି ମଧ୍ୟ ଲୀଳା ଅଷ୍ଟମ ପରିଚ୍ଛେଦରେ। ଶୋକ ଭିତରେ ଦୁଃଖ ଭିତରେ କେଉଁ ଦୁଃଖଟା ହେଉଛି ସବୁଠାରୁ ଶ୍ରେଷ୍ଠ ଦୁଃଖ? ନା କୃଷ୍ଣ ଭକ୍ତର କ'ଣ ବିୟୋଗ, ଏଇଟାକୁ ସବୁଠାରୁ ଶ୍ରେଷ୍ଠ ଦୁଃଖ ହେଉଛି ସେଇଟା, ଏଇଭଳି ଭାବେ ରହିଛି। ତେଣୁ ଏଭଳି ଭାବେ ଆମର ସମୟ ହେଇଯାଇଛି, ବର୍ତ୍ତମାନ ଭଗବାନଙ୍କର ଅର୍ଚ୍ଚନା ହେଉଛନ୍ତି, ଆମେ ଭଗବାନଙ୍କ ନାମ କୀର୍ତ୍ତନ କରି କଥା ଆପଣ ବୋଲିବେ କି ବୋଲି।